ॐ नमो भगवते वासुदेवाय। श्रीमद् भगवद गीतार चतुर्थ अध्याय तृतीय अध्याय माने अंतिम रे श्रवण करथिले भगवान अर्जुन को कहते बुद्धा परम बुद्ध संस्तभ्यात्मने आत्मन जय शत्रु महाबाहु कामरूप दुराशतम। अर्जुन जो कामना जो कामना रजगुण आज कामन ही संसार समस्त दुख सृष्टि हो कामरूप बीज को तुम्हें मारिद जहि शत्रु महाबाहु तुम्हें महाबाहु तुम सामर्थ्य रही केमती तुम्हें मारना एवं बुद्धम परम बुद्ध संस्तव्य आत्मन आत्मन नीच बुद्धि रहिले तुम्हें पारे मन को संसार जिते सुंदर कर्म कले भी लोक नीच बुद्धि थिला पर्यंत से दुख पाइब। नीच बुद्धि कौन ना नीच बुद्धि है संसार रे धन स्त्री पुत्र कन्या जहाँ मोर शरीर आवश्यक से मिलगला मान मु सुख रही गोटे नीच बुद्धि। संस्तभ्य आत्मन आत्मन उच्च बुद्धि द्वारा नीच बुद्धि को कटिबा पड़े। उच्च बुद्धि है यहाँ मुझे आत्मा से द्वितीय अध्याय कहले ना ज्ञान जुगटा को द्वितीय अध्याय कहले ज्ञान कर्म मिसेक द्वितीय कहले तृतीय केवल कर्म को कहले चतुर्थ वर्तमान ज्ञान कर्म दुईटार सार जिनस को ही चतुर्थ कहे पंचम पुणी कर्म को जीवे कारण अर्जुन जो जो सन्देह गुड़िक रोच अर्जुन मध्यम आम मैंने कारण आम मैंने भी यही संसार पथर पथिक ना भगवान अर्जुन को बहुत सुंदर भाव स्पष्ट भाव बुझेदेले प्रभुपति तत्पर्य लिखी थे तुम उच्च बुद्धि द्वारा नीच बुद्धि को तुम काढ़ मन भितर संसार जमी गुरुदेव आम कहते संसार मानते तेल लुण संसार तुम जिते प्रकार व्यवस्था कले गोटे अभाव रभावटा हूँ जगत रोटे स्वभाव से अभावटा क्यों रूप भी आसपा कार गोटे भल स्त्री ना तार गोटे अभाव तार सबकि भल स्त्रीटा कोऑपरेटिव नुहे तार गोटे भल पुत्र ना तार भी सी बारंबार भागवत प्रसंग आसे एवं से गुड़िक विद्रो मित्र संवाद बहुत संवाद नारद मुनि संवाद बहुत संवाद प्रसंग आसे नीच बुद्धि आमर कौन गोटे मोर एटा क्षति होगा मोर एटा लाभ होगा ये मोर मंगल हम ये जो विचार बुद्धि रही एगुड़ी केमती ना गोटे स्वप्न गोटे व्यक्ति शोची स्वप्न शोवा व्यक्तिर मुंड काटिद किंबा तक राजा करवा तार दुईटार मूल्य कि ना गोटे आपात आपात रमणीय वस्तु भाया लगे स्वप्न कहार मुंड कटिगले कष्ट हुए कि कष्ट प्रकृत सत्य नुह कि स्वप्न कहीं राजा हो गले सुख लगे कि सत्य नुह तेरे स्वप्न दुख आखर मूल्यटा कौन किसी ना से जगतर नीच बुद्धि जिते बड़े आम थी एम कि हम आम भल कोठा बाटी घर द्वार सम्मान सबकि थपे कि आम कमी रही लोअर कन्सीयसने रही नीच बुद्धि रही नीच बुद्धि थी किए आम कष्ट किए दब ये कामना से कामन के रूप भी आसपा से भगवान कहते संस्तभ्य आत्मन आत्मन एवं बुद्धम परम बुद्ध पर पूर्व श्लोक कहले ना इंद्राणी परमा आहु इंद्रेभ्य परम मन मनस तु परा बुद्धि जहा बुद्धि पर पूर्व श्लोक को अन्वय कर अर्जुन तुम्हें मन नुह तुम्हें शरीर नुह तुम्हें इंद्रिय नुह तुम बुद्धि नुह तुम्हें हूँ आत्मा एवं बुद्ध तुम्हें ये सब मन रख जागतिक जगतर कौन प्रकार लस आम शुणिले ना जे पुत्र नाश हो बा पिता नाश हो बा संसार धन नाश हो सबू किसी नष्ट हो आमर किसी आत्मार किसी संबंध ना बा आत्मा यदर कौन प्रभावित हम कौन वस्तु गुरुत्व जेने कृष्ण चेतनशील व्यक्ति कौन वस्तु से गुरुत्व दिए कृष्ण भक्ति छड़ा आपरेन्टली जहाँ कहुए कौन मैंने बाहर तो गोटे जना पड़े यहाँ मोर बहुत बड़ काम मो बाप करा पड़ो मोर देश करा पड़ो कि प्रकृत कृष्ण तत्वित लोक मैंने जगतर कौन जिनस गुरुत्व दिखते आम देश केमती रोक मैंने कह समे चिंता करम देश केमती ଦେଶରେ ପ୍ରଥମେ ଯଦି ଭଗବାନ ସବୁକିଛି ସୃଷ୍ଟି କରିଛନ୍ତି ତାହେଲେ ଜଗତଟା କାହାର, ଦେଶଟା କାହାର, ତୁମେ କେତେଦିନ ସୁରକ୍ଷା ଦେଇପାରିବ? ଆମେ ଏଇଟା ଜଗତରେ ପ୍ରିଚିଂ କରିପାରିବାନି, ସାଧାରଣ ଲୋକ ବୁଝିପାରିବାନି, କିନ୍ତୁ ଫ୍ୟାକ୍ଟ ହଉଛି ଏଇଟା, ଜଗତର କୌଣସି କାର୍ଯ୍ୟ ତଥାକଥିତ କାର୍ଯ୍ୟ ଆତ୍ମାକୁ କେବେ ସନ୍ତୋଷ ବିଧାନ କରିପାରିବ ଦେଇପାରିବନି, କିମ୍ବା ସେଇଟା ଆମର ପ୍ରକୃତ ବାସ୍ତବିକ କର୍ତ୍ତବ୍ୟ ନୁହେଁ। କେଉଁ କର୍ତ୍ତବ୍ୟ ତାତ୍କାଳିକ, କେଉଁଟା ନୈମିତିକ, ନିତ୍ୟ ଧର୍ମ ନୁହେଁ। ସେଥିପାଇଁ ଆମର ଭକ୍ତିଟାକୁ ନିତ୍ୟ ଧର୍ମ ବୋଲି କୁହାଯାଏ, ସନାତନ ଧର୍ମ, ନିତ୍ୟ ଧର୍ମ, କାରଣ ଆତ୍ମାର ଧର୍ମଟା ନା, ଆତ୍ମାର ଧର୍ମ ହେଲା ସେ କେବଳ ପରମାତ୍ମାଙ୍କର ଚିନ୍ତନ କରିବ, ପରମାତ୍ମାଙ୍କ କଥା ଶ୍ରବଣ କରିବ, ତାଙ୍କ ରୂପକୁ ଚିନ୍ତନ କରିବ, ତାଙ୍କର ଗୁଣ ସେ କେମିତି ଫେରିବ। ଆତ୍ମାର ଧର୍ମ ହେଲା ସେ ପରମାତ୍ମାଙ୍କ ଠାରୁ ଗୋଟେ ବିଚ୍ୟୁତ ହେଇଯାଇଛି, ତା ଜାଗାକୁ ସେ ଫେରିବାର ଅଛି। ସେଇଟା ସନାତନ ଧର୍ମ କାହିଁକି କୁହାଯାଉଛି ନା, ଅନାଦିକାଳରୁ ଆତ୍ମାଟା ନିତ୍ୟ ଆଉ ପରମାତ୍ମା ହେଉଛନ୍ତି, କୃଷ୍ଣ ହେଉଛନ୍ତି ନିତ୍ୟ, କିନ୍ତୁ ଆତ୍ମା ଖୋଜୁଛି, ସେ ଖାଲି ଓଡ଼ିଆରେ ଗୋଟେ ନା ଗୋଟେ ଡହଳ ବିକଳ ହେଉଛି ତା ଜାଗାଟା। ତୁମେ ଯେମିତି ଆମେ ଦେଖୁଛେ ଏଇ ଯୋଉ ହାତ ଗୁଡ଼ାକ ସବୁ କ'ଣ କ'ଣ କୁହନ୍ତିନି, ଖଞ୍ଜା ଖଞ୍ଜା ଖସିଗଲା, ଖସିଯାଏନି, ଡକ୍ଟର ମାନେ ବସାନ୍ତି ଗୋଡ଼ର କେତେବେଳେ ମଣିଷର ଏଇଟା ସବୁ ଖସିଯାଏ, ତା କାରଣ ତାର ଡିସପ୍ଲେସମେଣ୍ଟ ହେଇଗଲା, ତାକୁ ଇଂଲିଶ କୁହନ୍ତି ଡିସପ୍ଲେସ, ସେ ଡିସପ୍ଲେସମେଣ୍ଟ ଏତେ ପେନ୍ ହୁଏ, ଯାହାର ହେଇଥିବ ସେ ଜାଣିଥିବ, ଏତେ ପେନ୍ ମାନେ ତୁମେ ଆଉ ଖାଇପାରିବନି ଶୋଇପାରିବ, କାରଣ ତା ଜାଗାରୁ ସେ ଖସିଗଲା ନା। ଆଉ ସେତେବେଳେ ତୁମକୁ ଅମୃତ ଦିଆଗଲେ ତୁମକୁ ଭଲ ଲାଗିବନି, କାରଣ ସେ ତା ଜାଗାରୁ ସେ ଚାଲିଯାଇଛି, ଗୋଟେ ଅଙ୍ଗଟା ତା ଜାଗାରୁ ଖାଲି ଡିସପ୍ଲେସମେଣ୍ଟ ହେଇଯାଇଛି, ତୁମକୁ ଏତେ କଷ୍ଟ ହେଉଛି। ତାହେଲେ ଜୀବର କଷ୍ଟଟା ଯଦି ଖୋଜିବା, କାହିଁକି ଜୀବକୁ ଏତେ ପ୍ରକାର ଦୁଃଖ ଆସୁଛି, ତାର ଡିସପ୍ଲେସମେଣ୍ଟ କ'ଣ ନା, ସେ ଆତ୍ମା ପରମାତ୍ମାଙ୍କ ଠାରୁ ବିଚ୍ୟୁତ ହେଇଯାଇଛି, ତାକୁ ପୁଣି ସେଠି ଲଗେଇ ଦିଅ। ଯେମିତି ହାତଟା ଖସିଗଲା ପରେ ପେନ୍ଟା କେବଳ ହେଉଛି, କିନ୍ତୁ ତା ଜାଗାରେ ଲଗେଇଦେଲେ ସେ ଅଟୋମେଟିକ ତାର କେମିତି ସେଟ୍ ଅପ୍, ସେଟାକୁ ଆମକୁ କରିବାକୁ ପଡ଼ିବନି। ସେଥିପାଇଁ ଏଇ ଯେଉଁ ଗାଁ ଗଳ ଦେଖନ୍ତି, ତା ହାତ ଏଇନା ତାକୁ ସେ ଲଗେଇ ଦେଇ ତ ବାନ୍ଧିଦେବେ, କହିବେ କପଡ଼ାଟା ଖାଲି ବାନ୍ଧିଦିଅ, ତା କପଡ଼ା ବାନ୍ଧିଦେବେ, ତା ଗୋଟେ ଜଡ଼ିବୁଟି ଦେଇକି କପଡ଼ା ବାନ୍ଧିବେ, ତାପରେ ସେ ଅଟୋମେଟିକ ତା ଭିତରେ କେମିତି ତାର ସେଟ୍ଅପ୍ ହବ, କାହିଁକି ତା ଜାଗା ସେଇଟା ନା, ତାର ସ୍ଥାନଟା ସେଇଟା। ଯେମିତି ଆମର ଯେଉଁ ହାତ ଗୋଡ଼ ଭାଙ୍ଗିଗଲେ, ଗୋଡ଼ଟା ଭାଙ୍ଗିଯାଉଛି, ହାଡ଼ଟା କ'ଣ କରୁଛୁ, ସେଠି ସେ ନେଇକି ସେଠି ଲଗେଇ ଦେଉଛୁ, ଲଗେଇ ଦେଲା ପରେ ତା ଜାଗାରେ ସେ ତାର ମାଂସ କେମିତି ଚଢ଼ିଯିବ, ତା ଦେହରେ କେମିତି ଖାଦ୍ୟଟା ଆସୁଛି, ସେଇଟା ଆମକୁ ଆଉ କରିବାକୁ ପଡ଼ୁନି, ସେଇଟା ହେଉଛି ତାର ଧର୍ମଟା, କାରଣ ସେ ତା ଜାଗାରେ ଲାଗିଗଲା। ସେଟା ଜୀବ କେମିତି ଭଗବାନ ପାଖକୁ ଯିବ, ତାର କେମିତି ଜୀବର କେମିତି କଲ୍ୟାଣ ହବ, କେମିତି ଉନ୍ମେଷ, ଏଗୁଡ଼ା ଆମକୁ କିଛି କରିବାକୁ ପଡ଼ିବ, ଆମକୁ କେବଳ ଗୋଟେ କାମ କରିବାକୁ ପଡ଼ିବ, ଆମକୁ ଭଗବାନଙ୍କ ସହିତ ଲାଗିଯିବାକୁ ପଡ଼ିବ, ଆତ୍ମାକୁ ନେଇ ପରମାତ୍ମାଙ୍କର କାର୍ଯ୍ୟଙ୍କର ଚିନ୍ତନ, ତାଙ୍କର ସେବା, ଏଥିରେ ଲାଗିଯିବାର ଅଛି। ତା ପରବର୍ତ୍ତୀ କାମ କେମିତିକା, ଯେମିତି ବଡିର ପାର୍ଟଟା ତା ଜାଗାରେ ଲାଗିଗଲା ପରେ ତାର ଯାହା ସବୁ କ'ଣ କୁହାଯିବ, ଯୋଉ ଯାହା ଅଭାବ ଥିବ ସେ ତାର ଅଟୋମେଟିକ ତିଆରି ହେଇଯିବ ବଡିରେ। ସେଭଳି ଆମର ଜୀବନର ଲକ୍ଷ୍ୟ ହେଉଛି କେମିତି ଆମେ ଭଗବାନ ସହିତ ଯୁକ୍ତ ହବା। ସେଥିପାଇଁ କଳିଯୁଗରେ ଭଗବାନ ଚୈତନ୍ୟ ମହାପ୍ରଭୁ ଜାଣିଛନ୍ତି, କଳିଯୁଗରେ ଜୀବକୁ ଭଗବାନ ସହିତ, ତାଙ୍କ ସହିତ ଯୁକ୍ତ କରିବା ପାଇଁ ଜୀବ ପାଇଁ ଏତେ ସବୁ ଏସବୁ ଆସିଲା। ଭଗବାନ ନିଜ ବିଗ୍ରହ ରୂପରେ ଆସିଲେ, ସାଧୁମାନଙ୍କୁ ଶକ୍ତି ଦେଇକି ପଠାଇଲେ, କାରଣ ସାଧୁମାନେ କ'ଣ କରିବେ, ସାଧୁମାନଙ୍କର କାମ ହେଲା ଗୋଟେ 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 ଭ୍ରମିତ ଜୀବକୁ ସବୁବେଳେ କେମିତି ଏଇ ଭଗବାନଙ୍କ ସମ୍ବନ୍ଧରେ ଲଗା ହବ, ସେ ଯେଉଁଟାକୁ କଲ୍ୟାଣ ବୋଲି ଭାବୁଛି ତାକୁ ବୁଝେଇବାକୁ ପଡ଼ିବ, ନାହିଁ ଏତେ ତୋର କଲ୍ୟାଣ ନାହିଁ, କେବଳ ଭଗବାନଙ୍କର ବ୍ୟବସ୍ଥା ଗୋଟେ ଜୀବ ପାଇଁ କେମିତି ଭଗବାନ ଆତ୍ମାଟା ପରମାତ୍ମାଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିବ। ଆଉ ସେଟା କେତେ କଷ୍ଟ, ଗୋଟେ ଜୀବ ତାର ସ୍ୱରୂପ ବୃତ୍ତିକୁ ଆସିବାଟା କେତେ କଷ୍ଟ, ଯିଏ ଚିନ୍ତା କରି ସେ ବୁଝିପାରିବ। ଆମେ ଆତ୍ମା, ଆମର ଭଗବାନଙ୍କର କାର୍ଯ୍ୟ କରିବାର ଅଛି, କିନ୍ତୁ ସେତିକି ଏ ବଡି କପରେଟ୍ କରୁନାହିଁ ଆତ୍ମାକୁ, କେତେ କଷ୍ଟ କରିବାକୁ ପଡ଼ୁଛି। ଆଉ ତା ଭିତରେ ସବୁଠୁ ବଡ଼ ଭଗବାନ ଚୈତନ୍ୟ ମହାପ୍ରଭୁଙ୍କର ଏଇଟା ଦୟା, ସବୁଠୁ ବଡ଼ ଜିନିଷ ଆଣିକି ଦେଇଦେଲେ, ମହାମନ୍ତ୍ର ଦେଇଦେଲେ, କାରଣ ତୁମେ ତୁମେ ଯେହେତୁ ବହୁତ ବିଚ୍ୟୁତ ଅବସ୍ଥାରେ ଅଛ, କେବଳ ନାମଟା ଟିକେ କର ଭଲ ଭାବରେ, ଗୁରୁଦେବ ସବୁବେଳେ ତୁମେ ଶୁଦ୍ଧ ନାମ କରିବାକୁ ଚେଷ୍ଟା କର, କାରଣ ଶୁଦ୍ଧ ନାମ କଲେ ସେ ନାମ ପ୍ରଭୁଙ୍କ ଦୟାରୁ ତୁମର ସେ ଭାବଟା, ଆତ୍ମଚେତନାଟା ଉଦ୍ରେକ ହବ, ନହେଲେ ଯେତେ ଶୁଣ ଯେତେ କର ଯାହା କର ଦେଖିଲ ଯେଉଁ ଜଡ଼ ଅବସ୍ଥା, ସେ ଜଡ଼ ଅବସ୍ଥା ପଳେଇ ଆସିବ, କାରଣ ଏଇଟା ଅନାଦି କାଳର କଥାଟା, ଏଇଟା ଗୋଟେ ଦୁଇ ଦିନର କଥା ନୁହେଁ। ସେ ମୁଁ ମୋର ହାତ ଫାତ ଭାଙ୍ଗିଦେଲେ ତୁମେ ଜାଣିଛ ସବୁ, ତୁମର ଏଇଟା ଯେତେ ଡିସପ୍ଲେସମେଣ୍ଟ ହେଇଗଲା ପରେ ତୁମେ ଯେତେ ଡେରି ହେଇଯିବ, ସେ ଯେଉଁ ଗ୍ୟାପ୍ ଗୁଡ଼ାକ ତିଆରି ହବ, ସେ ଗ୍ୟାପ୍ରେ କ'ଣ ହବ, ସେ ଗ୍ୟାପ୍ରେ ମାଂସ ଚଢ଼ିଯିବ, ଗଲା, ସେ ଅପରେସନ୍ କେସ୍ଟା ସେତେବେଳେ ପୁଣି ଆୟୁର୍ବେଦିକ ଆଉ କାମ କରେ ନା, ଆୟୁର୍ବେଦିକ ସିଷ୍ଟମ ସେତେବେଳେ କାମ କରିବନି, କାହିଁକି ନା ସେ ଯେଉଁ ଗ୍ୟାପ୍ଟା ତାର ଥିଲା, ତାର ରକ୍ତ ସଞ୍ଚାଳନ କରୁଥିଲା, ସବୁ କରୁଥିଲା, ସେଇଟା ଖସିଗଲା ନା, ସିଏ ସେ ଜାଗା ଭିତରେ ପୁଣି ମାଂସ ଗୁଡ଼ା ତିଆରି ହେଇଯିବ, ଆମେ ଆହାର କରୁଛେ ନା, ଆଉ ସେ ତା ଜାଗାରେ ବସିବନି, ପୁଣି ତାକୁ କାଟିକି ବାହାର କରିକି ତାକୁ ପୁଣି ତା ଜାଗାରେ ବସିବାକୁ ପଡ଼ିବ। ସେଭଳିଆ ଗୋଟେ ଜୀବ ଯେତେବେଳେ ଭଗବାନଙ୍କୁ ତୁ ଭୁଲି ଯାଇଛି ନା, ତାର କେତେ ଦୁଃଖ ଆରମ୍ଭ ହେଇଗଲା, ସେ ତା ଦୁଃଖଟା କାହାକୁ କହିପାରିବନି। ସେ ଭକ୍ତିମ ଠାକୁରଙ୍କର ଗୋଟେ ଭଜନ ଲେଖିନାହାନ୍ତି, ପ୍ରଭୁ ଶୁଣ ମୋର ଦୁଃଖର କାହାଣୀ, ଏତେ ସୁନ୍ଦର ଲେଖିଛନ୍ତି ଭଗବାନ, ପ୍ରଭୁ ମୋ ଦୁଃଖର କାହାଣୀଟା ତୁମେ ଶୁଣ, ମୁଁ କ'ଣ କ'ଣ ମାନେ ମୋର ଅବସ୍ଥା। ଜୀବ କାହାକୁ ଗୋଟେ ଦୋଷ ଦେବ, ସେ ଯଦି ବିଚାର କରିବ କାହାକୁ ଦୋଷ ଦେବ, କାଳକୁ ଦୋଷ ଦେବ ନା କର୍ମକୁ ଦୋଷ ଦେବ ନା ନିଜକୁ ଦୋଷ ଦେବ ନା ଈଶ୍ୱର ଏ ସବୁଥିର ବ୍ୟବସ୍ଥା କରୁଛନ୍ତି ତାଙ୍କୁ ଦୋଷ ଦେବ, ନା ଜୀବ ବି ଗୋଟେ ନିରାଶ ହେଇଯାଉଛି ନା। ସେଥିପାଇଁ ସାଧୁ ମହାତ୍ମା ମାନଙ୍କର କାର୍ଯ୍ୟ, ଶାସ୍ତ୍ରଙ୍କର କାର୍ଯ୍ୟ ହେଲେ ସେ କେବଳ ଗୋଟେ ଜୀବକୁ ଉନ୍ମେଷ ଦେବେ, ତୁମେ ହେଉଛୁ କୃଷ୍ଣଙ୍କର ଅଂଶ ଏବଂ ବୁଦ୍ଧ ପରମ ବୁଦ୍ଧ ସମସ୍ତ ବ୍ୟାତ୍ମନାତ୍ମନ ଜୟ ଶତ୍ରୁ ମହାବାହୁ କାମ ରୂପ ଦୁରାସଦମ। ଏ କାମନା ଯୋଉ ଆସୁଛି, କାମନା ହେଉଛି ସଂସାର ବିଜୟର, ସଂସାର ବିଜୟଟା ହେଲା କାମନା। ଆଉ ସଂସାରଟା ଯୋଉ ଆମେ ଆସିଛେ ଗୋଟେ ଲିଙ୍ଗ ସ୍ୱରର ଧରିଛେ, ଏଟା ଗୋଟେ ଲିଙ୍ଗ ସ୍ୱରର ନା, ପୁରୁଷ ଗୋଟେ ପୁରୁଷ ଅଭିମାନ ତାର ଆସିଲା, ତାର ଲିଙ୍ଗ ବୁଦ୍ଧି ଆସିଲା, ମୁଁ ପୁରୁଷ, ନାରୀ ଗୋଟେ ନାରୀ। ଏ ଲିଙ୍ଗ ଶରୀର ଭକ୍ତି ଠାକୁର ତାଙ୍କ ସେ ଭଜନ ଲେଖିଲେ, ଆଉ ତୁମେ ନାମ ଯଦି କରିପାରିବ ନାମ ପ୍ରଭୁଙ୍କ କୃପାରୁ ତୁମେ ଗୋଟେ ଚିନ୍ମୟ ଶରୀର ପାଇବ, ଲିଙ୍ଗ ଭଙ୍ଗ ଭୟ ନା ଏସେ ଭକ୍ତି, ଏ ଲିଙ୍ଗ ଭଙ୍ଗ ହବାକୁ ପଡିବ। ଲିଙ୍ଗ ବୁଦ୍ଧି ରହିଥିଲା ମାନେ ମୁଁ ପୁରୁଷ ମୁଁ ନାରୀ, ଏଇଟା କାମନାରେ ଆସୁଛି, କାମନା ରହିଲା ମାନେ ପୁଣି ଆଉ ଗୋଟେ ଶରୀର ମିଳିବ, ଲିଙ୍ଗ ଭଙ୍ଗ କେବେ ହବ? ଲିଙ୍ଗ ଶରୀର ମାନେ ଏଠି ତୁମେ ସେଇ ଅଭିମାନରେ କର୍ମଟା କରିବ, ପୁଣି ଦୁଃଖ ପୁଣି କାମନା ପୁଣି ଶରୀର। ତ ଭଗବାନ ଏ କର୍ମଯୋଗରେ କର୍ମର ପରିଣତି, ଯଦି ନିଷ୍କାମ କର୍ମଯୋଗରେ କେହି ଭଗବତ ସମ୍ବନ୍ଧିତ ହେଇକି କର୍ମ ନ କରିପାରିଲା, ତାର ଚିତ୍ତ ଶୁଦ୍ଧି ହେଇପାରିବନି, ଆତ୍ମଜ୍ଞାନ ଆସିପାରିବନି, ପୁଣି ସେ କାମନା ଭିତରେ ସେ ରହିଯିବ। ସେଥିପାଇଁ ଭଗବାନ କହୁଛନ୍ତି ତୁମେ ଉପର ବୁଦ୍ଧି ଧର, ନିଚ ବୁଦ୍ଧିକି ଛାଡ଼। ଉଚ୍ଚ ବୁଦ୍ଧି କ'ଣ? ଉଚ୍ଚ ବୁଦ୍ଧି ହେଲା ମୁଁ ହେଉଛି ଭଗବାନଙ୍କର ଅଂଶ, ମୋ ଆତ୍ମା, ମୋର କର୍ତ୍ତବ୍ୟ ହେଉଛି କେବଳ ମୁଁ ଭଗବାନଙ୍କର ସେବା କରେ, ଯେତେ ସମୟ ମିଳୁଛି ସୁଯୋଗ ମିଳୁଛି ମୋତେ ଭଗବାନ କାର୍ଯ୍ୟରେ ଲାଗିଯିବାର ଅଛି। ଏଇଟା କହିସାରିଲା ପରେ ଭଗବାନ ଚତୁର୍ଥ ଅଧ୍ୟାୟକୁ ଗଲେ, ଦିବ୍ୟଜ୍ଞାନ ଯୋଗ ଶ୍ରୀ ଭଗବାନ ବାଚ ଇମଂ ବିବସ୍ୱତେ ଯୋଗ ପ୍ରକୃତମାନହମବ୍ୟୟମ୍ ବିବସ୍ୱାନ ମନବେ ପ୍ରାହ ମନରିଖ୍ୱାକବେ ଅବ୍ରବୀତ। ଶ୍ରୀ ଭଗବାନ କହିଲେ ମୁଁ ହିଁ ଯୋଗ ଅକ୍ଷ ବିଜ୍ଞାନ ଯୋଗକୁ ପ୍ରଥମେ ସୂର୍ଯ୍ୟ ଦେବତା ବିବସ୍ୱାନଙ୍କୁ କହିଥିଲି। ବିବସ୍ୱାନ ଏହା ମାନବମାନଙ୍କର ପିତା ମନୁଙ୍କୁ ଶିକ୍ଷା ଦେଲେ ଏବଂ ମନୁ ଇଖ୍ୱାଙ୍କୁ ଶିକ୍ଷା ଦେଲେ। ବହୁତ ବଡ ତାତ୍ପର୍ଯ୍ୟ ପ୍ରଭୁପାଦ ମହାରାଜ ଲେଖିଛନ୍ତି ଏଠାରେ। ଆମମାନଙ୍କର ଭଗବତ ଗୀତାର ଇତିହାସ ଦେଖିବାକୁ ପାଇବା, ଏହା କିପରି ଅନାଦିକାଳରୁ ସମସ୍ତ ଜଗତର ରାଜାମାନଙ୍କୁ କୁହାଯାଇଛି ଏବଂ ତାହା ଏହି ଶ୍ଳୋକରୁ ସୂଚିତ ହେଉଛି। ବିଶେଷ କରି ଏ ବିଜ୍ଞାନ ଜଗତର ଅଧିବାସୀମାନଙ୍କର ସଂରକ୍ଷଣ ନିମିତ୍ତ ଉଦ୍ଦିଷ୍ଟ ଏବଂ ସେଥିପାଇଁ ଶାସନ ବିଭାଗର କାମ କରୁ କ'ଣ ହେଲା ଏପଟ ସେପଟ କାହିଁକି। ବିଶେଷ କରି ଏହି ବିଜ୍ଞାନ ଜଗତର ଅଧିବାସୀମାନଙ୍କର ସଂରକ୍ଷଣ ନିମିତ୍ତ ଉଦ୍ଦିଷ୍ଟ ଏବଂ ସେଥିପାଇଁ ଶାସନ ବିଭାଗରେ କାମ କରୁଥିବା ମୁଖ୍ୟ ବ୍ୟକ୍ତିମାନେ ବା ରାଜାମାନେ ଏହାକୁ ଜାଣିବା ଉଚିତ। ଏଠି ପରମ୍ପରାଟିକୁ ଭଗବାନ ଦେଖେଇଲେ, କାରଣ ପ୍ରତ୍ୟେକ ଜ୍ଞାନର ଆମେମାନେ ସାଧାରଣ ବୈଷ୍ଣବମାନେ ବୈଷ୍ଣବ ସମ୍ପ୍ରଦାୟରେ ବୈଷ୍ଣବମାନଙ୍କୁ ସେମିତି ଶତ୍ରୁ ରୂପରେ ଭାବନ୍ତି ମାୟାବାଦୀମାନେ, କାରଣ ସେମାନେ ଗୀତା କୁହନ୍ତି ଭାଗବତ କୁହନ୍ତି, ତାଙ୍କର ବହୁତ ଜ୍ଞାନ ଅଛି, ଯୋଗ ଚର୍ଚ୍ଚା ଜ୍ଞାନ ଚର୍ଚ୍ଚା ସବୁଗୁଡ଼ା କରନ୍ତି, କିନ୍ତୁ ସେ ବୈଷ୍ଣବମାନଙ୍କୁ ଭଲ ପାଆନ୍ତିନି ଏଥିପାଇଁ, କାହିଁକି ବୈଷ୍ଣବମାନେ ଆଉ ଜ୍ଞାନୀମାନଙ୍କ ଭିତରେ ଯୋଗୀମାନଙ୍କ ଭିତରେ ଗୋଟେ ପାର୍ଥକ୍ୟ ରହେ। ବୈଷ୍ଣବମାନେ ସେ ଉନ୍ନତ ହୁଅନ୍ତୁ ବା ଅନୁନ୍ନତ ହୁଅନ୍ତୁ କିନ୍ତୁ ପରମ୍ପରାର ଶିକ୍ଷାଟାକୁ ସେ ଧରିବେ, ଆଉ ତାଙ୍କର କ'ଣ ତାଙ୍କର ପରମ୍ପରା କିଛି ନାହିଁ। ଯେମିତି ବଡ଼ ବଡ଼ ଯୋଗୀମାନେ ଜ୍ଞାନୀମାନେ ସେମାନଙ୍କର ଏ ଯେମିତି ଆମର ଆମ ଇଣ୍ଡିଆରେ ବହୁତ ବଡ଼ ବଡ଼ ମାନେ ଷ୍ଟଲୱାର୍ଡ ସେମାନେ ସବୁ ଯୋଗୀ, ସେମାନେ ସବୁ ପ୍ରଭୁପାଦ ତାଙ୍କ ବିଷୟରେ ସବୁ କହିଛନ୍ତି, ସେଇଟା ଅବଶ୍ୟ ପବ୍ଲିକରେ ଆମର କହିବା ଉଚିତ ନୁହେଁ, କିନ୍ତୁ ଏଇ ଯେମିତି ଅରବିନ୍ଦ ଯୋଗୀ ସେ ଥିଲେ, ଆମର ଏଇ ସବୁ ମାୟାବାଦୀ ଗୁଡ଼ାକ ଯେଉଁ ଆମର ସବୁ ଅଛନ୍ତି, ଯେଉଁ କ'ଣ ସେ ଯେଉଁ ଅନୁକୂଳ ସେ ଯେଉଁ ଆଉ ତାପରେ ଆଉ ଜଣେ ସେ ଆଉ ଗୋଟେ ନାହାନ୍ତି କି ଜୟଗୁରୁ ବୋଲା କ'ଣଟା ଅନିକମାନନ୍ଦ, ଇଣ୍ଡିଆରେ ବହୁତ ସେମାନେ ସବୁ ଷ୍ଟଲେଟ୍ସ ଲୋକଟା ତାଙ୍କର ତ ପଢିବ ତାଙ୍କର ଯୋଉ ଗୀତା ନା ତାଙ୍କର ଯୋଉ ବାଣୀ ଗୁଡ଼ା ସେଟା ସବୁ ଗୀତା ଭାଗବତରୁ ସେ ସବୁ ଉଦ୍ଧାର କରି କହିଛନ୍ତି। ତା ଜଣେ ପ୍ରଶ୍ନ କରିବ, ସେଟା ସେ ଗୀତାରୁ କହୁଛନ୍ତି, ଆପଣମାନେ ସେଟାକୁ କାହିଁକି ଗ୍ରହଣ କରୁନାହାନ୍ତି? ଆପଣ ଗୋଟେ ବିଚାର କ'ଣ କୁହନ୍ତି, ଆପଣ ଗୋଟେ ବ୍ରଡ୍ ମାଇଣ୍ଡେଡ୍ ହେବା ଦରକାର, ଉଚ୍ଚ ବିଚାର ଆସିବା ଦରକାର। ଆପଣ ଖାଲି ଆପଣଙ୍କ ଗୁରୁଙ୍କ କଥା ମାନୁଛନ୍ତି, ଆପଣମାନେ ଅନ୍ୟ ସାଧୁମାନଙ୍କୁ କାହିଁ ସମ୍ମାନ ଦେଉନାହାନ୍ତି? ଏଇଟା ସେମାନଙ୍କର କୋଶ୍ଚିନ୍, ସେମାନେ ପ୍ରଶ୍ନ କରନ୍ତି। ଅନ୍ୟ ସାଧୁମାନେ ଯାହା କହୁଛନ୍ତି ତୁମେମାନେ କାହିଁକି ଶୁଣୁନ? ଏ ଆମେ ଯେମିତି ଅଭିରାମ ପରମହଂସ, ଏ ଭଲ ରାଧାକୃଷ୍ଣ ଭଜନ ଗୁଡ଼ା ସବୁ ଲେଖିନାହାନ୍ତି କି? ସୁନ୍ଦର ସୁନ୍ଦର ଭଜନ ଲେଖିଛନ୍ତି, ଆମେ ତାଙ୍କୁ ମାନିବୁନୁ, ଆମେ ତାଙ୍କୁ ଜ୍ଞାନ ମାନୁନା। ଏ ବଡ଼ 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 ଓଡ଼ିଶାରେ ବହୁତ ବଡ଼ ବଡ଼ ଯେଉଁ ପଞ୍ଚସଖମାନେ ଗୋଟେ ଛୋଟ ଲୋକ ବୋଲି ତୁମେ ଭାବୁନି, ଦେ ଆର୍ ଭେରି ଟ୍ୟାଲେଣ୍ଟ, ସେମାନେ ବହୁତ ଟ୍ୟାଲେଣ୍ଟ ଲୋକ, କିନ୍ତୁ ଆମ ଉପରେ ରିଜେକ୍ଟ କରିଦିଆଯାଇଛି, ଆମର ତାଙ୍କୁ କାଟି ଦିଆଯାଇଛି। କାହିଁକି ସେ ଆମେ ପରମ୍ପରାର ଶିକ୍ଷାରୁ ସେ ଟିକେ ଡାଇଭର୍ଟ ହେଇଗଲେ, ସେ ତନ୍ତ୍ରକୁ ଆଶ୍ରୟ କରିଦେଲେ କି ନିଜ ମତଟାକୁ ଯୋଡ଼ିଦେଲା, କାରଣ ଆମର ସବୁବେଳେ ରେଫରେନ୍ସଟା ଦରକାର। ଯେମିତି ଗୋଟେ ଓକିଲ, ସେ କେତେ ଜ୍ଞାନୀ ହେଲେ ବି ସେ କୋର୍ଟରେ ପଦେ କଥା କହିପାରିବେନି ଯଦି ସେ କୋର୍ଟକୁ ତାର ଅଛି ନା, ଏଇ କୋର୍ଟ ଏଇଟା କୋର୍ଟ ହିସାବରେ ମୁଁ କହୁଛି, ତାକୁ ସାଙ୍ଗେ ସାଙ୍ଗେ କହିବ ଆହ୍ଲାବାଦ କୋର୍ଟର ଏତେ ଏଇ ଡିସିସନ ହିସାବରେ ଆପଣ ଏଇଟାକୁ ମୁଁ ଏଇ ଜିନିଷଟା କହୁଛି, ତାକୁ ସବୁ ରେଫରେନ୍ସ ଦେବାକୁ ପଡ଼ିବ। ତା ଜ୍ଞାନ ସହିତ କି ସମ୍ପର୍କ ନାହିଁ, ସିଏ ଏତେ ବଡ଼ ଏକ୍ସପର୍ଟ, କେତେ ସେ କଲ୍ଟିଭେଟ୍ କରି, ଦ୍ୟାଟ୍ ଇଜ୍ ଡିଫରେଣ୍ଟ। ସେ କ'ଣ ବି ହଉ ତାକୁ ଗୋଟେ ରେଫରେନ୍ସ ଦେବାକୁ ପଡ଼ିବ, କେଉଁ ଜଜ୍ଟା କେବେ ଡିସିସନ୍ ଦେଇଛି। ଆମ ଆମ ପାଠଟା ହେଉଛି ସେୟା, ସେଥିପାଇଁ ଆମକୁ କେହି ଭଲ ପାଆନ୍ତିନି। କାହିଁକି ଭଲ ପାଆନ୍ତିନି ନା, ସେମାନେ ଉଦାରବାଦ, ଏଇ ଶବ୍ଦଟା ଉଦାରବାଦ ନାମରେ ସେମାନେ ସବୁ ଜିନିଷକୁ ଗ୍ରହଣ କରିବା ପାଇଁ ରାଜି ଅଛନ୍ତି, କିନ୍ତୁ ଆମର ଉଦାରବାଦ କ'ଣ, ଭଗବାନ କ'ଣ କହିଛନ୍ତି, ପରମ୍ପରାର ଆଚାର୍ଯ୍ୟମାନେ କ'ଣ କହିଛନ୍ତି, ସେଟାକୁ ଯିଏ କହିଲା ସ୍ତ୍ରୀଟାକୁ ହେଲେ ବି ଆମେ ସ୍ତ୍ରୀଟାକୁ ଗ୍ରହଣ କରୁଛୁ। ଆଉ ଆମ ପରମ୍ପରାରେ ବଡ଼ ବଡ଼ ନାରୀମାନଙ୍କୁ ଯେମିତି ଆମର ଗଙ୍ଗାମାତା ଗୋସ୍ୱାମିନୀ, ଜାହ୍ନବୀ ମାତା, ଏମାନଙ୍କୁ ଆମେ ଆଚାର୍ଯ୍ୟ ଆସନରେ ବସେଇଛୁ, କାହିଁକି ନା ସେମାନେ ପରମ୍ପରା ସିଷ୍ଟମଟାକୁ ଫଲୋ କରୁଛନ୍ତି। ଭଗବାନ ଏଇ ଶ୍ଳୋକରେ ପରମ୍ପରା ସେ ଗୀତାବାଣୀଟା କହିଦେଇଛି ବି, କିନ୍ତୁ ପରମ୍ପରାଟାକୁ ଯଦି ସ୍ଥାପନ ନ କରିବି, ଭବିଷ୍ୟତରେ ଆସି ଲୋକମାନେ କ'ଣ କହିବେ, ଭଗବାନ ଆସିଥିଲେ ଗୀତା କହିଥିଲେ, ୟାର ପରମ୍ପରା କିଛି ନାହିଁ, ସେଟା କୃଷ୍ଣ କହିଛନ୍ତି। କିନ୍ତୁ ଇଏ ଯେ ଅନାଦି ଶାସ୍ତ୍ର, ଏଟାକୁ ପ୍ରତିପାଦନ ଭଗବାନ କରୁଛନ୍ତି ଏଇ ଅଧ୍ୟାୟରେ, ଏଥିପାଇଁ ସେମାନେ ଏଇ ଅଧ୍ୟାୟ ଭାରି ଇମ୍ପୋର୍ଟାଣ୍ଟ, ଚତୁର୍ଥ ଅଧ୍ୟାୟ। ତେଣୁ ଅନ୍ୟମାନଙ୍କ ଭିତରେ ଆମ ଭିତରେ ପାର୍ଥକ୍ୟ ହେଉଛି ଏଇଆ, ସେମାନେ ସେ ଯେଉଁ ଯାହାଙ୍କ ନାଁ ସବୁ କହିଲି, ଆମର ଯେଉଁ ସବୁ ଅଛନ୍ତି, ସେ ଜୟଗୁରୁବାଲା ଯାହା ସବୁ ଅଛନ୍ତି, ତାଙ୍କର ସେଇ ବ୍ୟକ୍ତିବାଦ, ସେଟାକୁ ତାକୁ ବ୍ୟକ୍ତିବାଦ କୁହାଯାଏ, ତାଙ୍କ ସଂସ୍ଥାର ଗୋଟେ ବ୍ୟକ୍ତିବାଦ, ସେ ଜଣେ ବ୍ୟକ୍ତି ବିଶେଷ, ତାଙ୍କର ପୁଣ୍ୟ କିଛି ରହିଛି, ସେ କିଛି କଲ୍ଟିଭେଟ୍ କରିଛନ୍ତି, ସେ ମତଟାକୁ ଦେଇଛନ୍ତି, କିନ୍ତୁ ସେ ମତଟା ସାର୍ବଜନୀନଙ୍କ ହିସାବରେ ସେଇଟା ଜଗତର ସେ ମତଟାକୁ ଲୋକମାନେ ଗ୍ରହଣ କରିବେନି, କିମ୍ବା ସେ ମତଟା ରହିବ ନାହିଁ, ସେଥିରେ ଜୀବର କଲ୍ୟାଣ ହବ ନାହିଁ। କାହିଁକି ହବନି, କାରଣ ସେ ମତଟା ସେ ଯେଉଁ ବିଚାରରେ ଯୋଡ଼ିଛନ୍ତି ସେଟା ତାଙ୍କର ନିଜର ମତ, ସେ ସବୁ ଆଣିକି ଦେଇଛନ୍ତି। ଆମେ ସବୁ ଥିଲୁ ଶିବାନନ୍ଦ, ତାଙ୍କର ଯେଉଁ ଉପନିଷଦ ଗୁଡ଼ା ଆମେ ସବୁ ପଢ଼ିଛୁ, ସେ ବୈଷ୍ଣବ ମତ ବି ଥିବ, ଶିବ ମତ ବି ଥିବ, ଶୈବ ମତ ବି ଥିବ, ଶାକ୍ତ ମତ ବି ଥିବ, ସବୁ ମତ ଅଛି, ତ ଆମେ କାହିଁକି ତାଙ୍କୁ ଗ୍ରହଣ କରୁନୁ ନା, ତାର ପରମ୍ପରାର ଜିନିଷଟା ନାହିଁ। ଜଣେ ଆମ ସାଙ୍ଗରେ ଯୁକ୍ତି କରିବ, କାହିଁକି ଆମେ ପରମ୍ପରାଟାକୁ ମାନିବୁ, ସେ ଜଣେ ସାଧୁ କହୁଛନ୍ତି, ଆଚ୍ଛା ତୁମେ ଏ ପରମ୍ପରା କାହିଁକି ନ ମାନିବ କୁହ ନା, ବେଦ ହେଉଛି, ବେଦର ସିଷ୍ଟମ ହେଉଛି ପରମ୍ପରାକୁ ମାନିବା, ତାହେଲେ ଦେଖ ତୁମେ କୌଣସି ମନ୍ଦିର ସିଷ୍ଟମକୁ ତୁମେ ଚେଞ୍ଜ କରିପାରୁଛ କି, ଯଦି ପରମ୍ପରାକୁ ତୁମେ ମାନୁନା ତାହେଲେ ପୁରୀ ମନ୍ଦିର ସିଷ୍ଟମକୁ ଚେଞ୍ଜ କରିଦିଅ, ପୁରୀ ମନ୍ଦିର ସିଷ୍ଟମଟା ଚେଞ୍ଜ କରିଦିଅ, ଯୁକ୍ତି କର ତୁମେ ସବୁ କଥାରେ। ଶଙ୍କରାଚାର୍ଯ୍ୟଙ୍କୁ ପଚାର, କାହିଁକି ଶଙ୍କରାଚାର୍ଯ୍ୟ ପଚାରା, ଶଙ୍କରାଚାର୍ଯ୍ୟ କାହିଁକି ପଚାରିବ ତୁମେ, ସେଇଟା ପରମ୍ପରା ତାଙ୍କର ମନ୍ଦିର, ମନ୍ଦିର ହିଷ୍ଟ୍ରିରେ ସେ ପରମ୍ପରା ହେଇଯାଇଛି। ଆଚ୍ଛା ଶଙ୍କରାଚାର୍ଯ୍ୟ ହିସାବରେ ଶଙ୍କରାଚାର୍ଯ୍ୟଙ୍କର ମତ ତାଙ୍କର ବିଚାରଧାରାକୁ ଯୋଡ଼, କେଉଁ କେଉଁଥିରେ, ଆମର ଗୀତାରେ, ଭାଗବତରେ, ଶ୍ରୀମନ୍ଦିରରେ, ସବୁ କ'ଣ ମେଳ ଖାଇବ, ସେ ତ ମେଳ ଖାଇବନି, କାରଣ ଆମେ ତାଙ୍କୁ କାହିଁକି ରେସ୍ପେକ୍ଟ ଦେଉଛେ, ଏଇଟା ପରମ୍ପରା ରହିଯାଇଛି, ଏଇଟା ମନ୍ଦିରର ପରମ୍ପରା, ଶ୍ରୀମନ୍ଦିରର ପରମ୍ପରା, ମାଦଲା ପାଞ୍ଜି ଆମର ସବୁ ଲେଖା ହବ, ଦେଖା ହବ, ପରମ୍ପରା ରହିଛି। ତାହେଲେ ଯଦି ଗୋଟେ ମନ୍ଦିରର ପରମ୍ପରାଟାକୁ ଅକ୍ଷୁର୍ଣ୍ଣ କରିକି ବଜେଇକି ରଖାଯାଉଛି, ତାହେଲେ ସନାତନ ଧର୍ମର ପରମ୍ପରାଟାକୁ ଅକ୍ଷୁର୍ଣ୍ଣ କେମିତି କରି ବଜେଇକି ନ ରଖା ହବ, ତୁମେ କାହିଁକି ସେଟା ବଜେଇକି ରଖିବା ପାଇଁ ଚାହୁଁଛ ନା? ଏଇଟା ତୁମେ କହୁଛ ଭଗବାନ ଏଠି ଅଛନ୍ତି, ଏଠି ପରମ୍ପରା ରହିବା ଦରକାର, କିଏ କ'ଣ ଦେଖୁ ନା, ସେ କ'ଣ କରିଦେଲା ତ ଗୋଟେ, ଏବେ ଏଇ କେଉଁ ଦୁଇ ଦିନ ତଳେ ମୁଁ ଦେଖୁଥିଲି, ସେ କ'ଣ ଜଗନ୍ନାଥଙ୍କର ସେ ଟେଣ୍ଟ ବାଲାଟେ ଜଗନ୍ନାଥଙ୍କର ବିଗ୍ରହଙ୍କୁ ସେ କ'ଣ ଟେଣ୍ଟ ପଛରେ ବାନ୍ଧିକି ନେଇଯାଉଥିଲା, ତା ନାଁ କମ୍ପ୍ଲେନ୍, ଭଗବାନ ତୁ କାହିଁକି ଟେଣ୍ଟ ପଛରେ, ଏ ଯେଉଁ ଗାଡ଼ି ପଛରେ ବାନ୍ଧିକି ନେଲୁ, ତା ନାଁ କେସ୍ କରିକି ତାକୁ ହଇରାଣ କଲେ, ସେ ଆସିକି ସେଠୁ ଭିକ୍ଷ ମାଗିଲେ, କ'ଣ କ୍ଷମା ମାଗିଲା, ଜଗନ୍ନାଥଙ୍କୁ ଆରତୀ କଲା, ତୁମେ କାହିଁକି ଏଇଟା କରୁଛ ତାହେଲେ ନା, ଏଇଟା ଆମର ଜଗନ୍ନାଥଙ୍କର ପରମ୍ପରା, ସେଭଳି ଆମର ବୈଷ୍ଣବମାନଙ୍କ ପରମ୍ପରା ଅଛି। ବୈଷ୍ଣବ ଧର୍ମଟା ଏଥିପାଇଁ ଶ୍ରେଷ୍ଠ, ଏଠି ଯିଏ ଯେତେ ମହାନ ହୁଏ ତାର ମହାନତା ହେଉଛି ସେ ପରମ୍ପରାକୁ କେତେ ଅନୁସରଣ କରିପାରୁଛି, ଏଇଟା ହେଉଛି ବୈଷ୍ଣବ। ତାର ପର୍ସନାଲ ସେ କେତେବଡ଼ ଟ୍ୟାଲେଣ୍ଟ ପର୍ସନ ସେଇଟା ଗୋଟେ ସାଇଡ଼ରେ ରଖ, ସେ କେତେବଡ଼ ଜ୍ଞାନ ଲୋକ ହେଇଥାଉ, ସେ କେତେ ତାର ଗୁରୁଙ୍କୁ ଫଲୋ କରୁଛି, ସେ କେତେ ଆଚାର୍ଯ୍ୟମାନଙ୍କୁ ଫଲୋ କରୁଛି, ସେ ପରମ୍ପରାକୁ କେତେ ଫଲୋ କରୁଛି। କାରଣ ପରମ୍ପରା ନ ରହିଲେ ବିଧି କିଛି ରହିବନି, ଆଉ ସବୁ ଜିନିଷଟା ଚେଞ୍ଜେସ୍ ହେଇଯିବ। ତ ଭଗବାନ ଏଇ ଗୀତାର ପରମ୍ପରାକୁ ଏଇ ଶ୍ଳୋକରେ କହୁଛନ୍ତି। ସେଥିପାଇଁ ବଳଦେବ ବିଧ୍ୱଂସନ କହିଲେ ଏଇ ଗୀତାର କ'ଣ କ'ଣ, ଏଇ ଚତୁର୍ଥ ଅଧ୍ୟାୟରେ କ'ଣ କ'ଣ ଭଗବାନ କହୁଛନ୍ତି, କାରଣ ଭଗବାନଙ୍କର ବାଣୀଟାକୁ ପ୍ରମାଣ ନେବାକୁ ପଡ଼ିବ, ଆମ ବାଣୀଟା ପ୍ରମାଣ ହେବନି। ଲୋକମାନେ କହୁଛନ୍ତି ଭଗବାନ ମରିଗଲେ, ଆଚ୍ଛା ଭଗବାନ ମରିଗଲେ କି ବଞ୍ଚିଲେ ସେଇଟା ଭଗବାନ କହିଛନ୍ତି, ଯାହା ଯାହା ପ୍ରଭୁ କହିଛନ୍ତି ସେଟା ତାଙ୍କର ବାଣୀ, ସେଗୁଡ଼ିକ ପ୍ରଭୁଙ୍କର ମତଟା ଏଇ ଅଧ୍ୟାୟରେ ଅଛନ୍ତି। ତୁରିଏ ସୋ ସ୍ୱାଭିବ୍ୟକ୍ତି ହେତୁ ସୋଲୀଲା ନିତ୍ୱତ୍ୱ ସତ୍କର୍ମ ସୁ ଜ୍ଞାନ ଯୋଗମ। ଚତୁର୍ଥ ଅଧ୍ୟାୟରେ ତୁର୍ଯ୍ୟେ ଏଇ ଚତୁର୍ଥ ଅଧ୍ୟାୟରେ କ'ଣ କୁହାଯାଇଛି, ଦେବକୀନନ୍ଦନ କ'ଣ କହିଛନ୍ତି, ସ୍ୱାଭିବ୍ୟକ୍ତି ହେତୁ, ଏ ଜଗତର ଅଭିବ୍ୟକ୍ତ ସିଏ କାହିଁକି ଜଗତକୁ ଆସିଛନ୍ତି, ଭଗବାନ କାହିଁକି ଜଗତକୁ ଆସିଛନ୍ତି, ସେ ନିଜେ କହୁଛନ୍ତି ଅଧ୍ୟାୟରେ। ଏ ଅଧ୍ୟାୟରେ ଶ୍ଳୋକ ନା ଯଦା ଯଦା ଏ ଧର୍ମସ୍ୟ, ଯେଉଁ ଶ୍ଳୋକଟା ସମସ୍ତେ ଲୋକ କୁହନ୍ତି, ଏଟା କାହାର ମତ, ଜଗା ଯଦା ଯଦି ଧର୍ମସ୍ୟ ତୁମେ ଗାଉଛ ସେଟା କହିଛନ୍ତି କିଏ, ଭଗବାନ ସେତିକି ନ କହିଥାନ୍ତେ, ହେଲେ ତାଙ୍କ ସେ କହୁଛନ୍ତି, ଆଉ କାହାର ପ୍ରମାଣ କିଛି ଆବଶ୍ୟକ ନାହିଁ, ଆମେ କାହାର ପ୍ରମାଣକୁ ପ୍ରମାଣକୁ ଗ୍ରହଣ କରିବୁନି, କାହିଁକି ଭଗବାନଙ୍କର ବାକ୍ୟ ହେଉଛି ସବୁଠୁ ଶ୍ରେଷ୍ଠ ପ୍ରମାଣ। ସେଥିପାଇଁ ଯେତେ ପ୍ରମାଣ ରହିଛି, ଦଶବିଧ ପ୍ରମାଣ ରହିଛି, ଶ୍ରୁତି ଐତିହ୍ୟ ଅନୁମାନ ଯେତେ ସବୁ ପ୍ରମାଣ ସବୁ ରହିଛି, ସବୁଠୁ ଶ୍ରେଷ୍ଠ ପ୍ରମାଣ ହେଲା ଶ୍ରୁତି ପ୍ରମାଣ। ଆଉ ଶ୍ରୁତି ଭିତରେ ଯେତେ ଶ୍ରୁତି ଶାସ୍ତ୍ର ଅଛନ୍ତି ତା ଭିତରେ ଭଗବତ ଗୀତାକୁ ଏଥିପାଇଁ ମାନନ କରାଯାଏ, କାହିଁକି ନା ଯେ ସ୍ୱୟଂ ପଦ୍ମନାଭସ୍ୟ ମୁଖ ପଦ୍ମ ବିନିର୍ଗତମ, ସ୍ୱୟଂ ପଦ୍ମନାଭସ୍ୟ ମୁଖ ପଦ୍ମ, ଭଗବାନ ପଦ୍ମନାଭ ତାଙ୍କ ମୁଖ ପଦ୍ମରୁ ଭଗବତ ଗୀତା ଆସିଛନ୍ତି। ଏଠି ଭଗବାନ ନିଜ ମତକୁ ପୁରା ନିଜର ସ୍ଥିତି, ଜଗତର ମତ, କର୍ମଯୋଗ, ଜ୍ଞାନ ଯୋଗ ସବୁ ହିଁ ଦେଇଦେଇଛନ୍ତି। ସ୍ୱାଭିବ୍ୟକ୍ତମ ହେତୁ ସ୍ୱଲୀଳା ନିତ୍ୟତ୍ୱ, ଦ୍ୱିତୀୟ ହେଲା ଏଠି ଏଇ ଜଗତକୁ କାହିଁକି ପ୍ରଭୁ ଆସନ୍ତି ତାଙ୍କ ଆବିର୍ଭାବ କଥା କହିଲେ ପ୍ରଥମ, ଦ୍ୱିତୀୟ ଅଧ୍ୟାୟରେ କ'ଣ କହିଲେ, ସ୍ୱଲୀଳା ତୁ, ଲୀଳା ନିତ୍ୟ, ମୁଁ କେମିତି ଲୀଳା କରେ, ମୋର ନିତ୍ୟ, ମୋର ଜନ୍ମ ମରଣ ଏସବୁ କିଛି ନାହିଁ, ମୋ ଲୀଳା ହେଉଛି ନିତ୍ୟ, ଏଇଟା ଏଇ ଅଧ୍ୟାୟରୁ ଜାଣିବ। ଏଠିକି ଦେଖାଯିବ ଏଇ ଅଧ୍ୟାୟରେ ଭଗବାନ ହେଉଛନ୍ତି ନିତ୍ୟ, ତାଙ୍କ ଲୀଳା ନିତ୍ୟ, ଚତୁର୍ଥ, କାରଣ ସବୁବେଳେ ମନେ ରଖିବ ଯେତେ ଯେଉଁଟା ପ୍ରଚାରକ ଜଗତରେ ଥାନ୍ତୁ ସେ ଯେଉଁ ଲୀଳା କୁହନ୍ତୁ, ଗୀତା କୁହ, ଭାଗବତ କୁହ, ଚୈତନ୍ୟ ଚେତାମୃତ କୁହ, ତୁମେ ଯେଉଁ ଲୀଳା ଭାଗବତମ କୁହ, ତୁମକୁ ଯଦି ଗୀତା ଶାସ୍ତ୍ର ଦ୍ୱାରା ପ୍ରତିପାଦିତ ନ କରିପାରିଲ ସେଟାକୁ ଅଲଗା ସମ୍ପ୍ରଦାୟ ଲୋକମାନେ ଗ୍ରହଣ କରିବେ ନାହିଁ। ଯେଉଁ ଲୀଳା କୁହ ତାକୁ ଗୀତାରେ ପକେଇବାକୁ ପଡ଼ିବ, କାହିଁକି ଗୀତା ହେଉଛନ୍ତି ଭଗବାନଙ୍କର ମୁଖ ନିଃସୃତ ବାଣୀ, ଆଉ ସେଟା ହିଁ ପ୍ରମାଣ ବି ଧରିବାକୁ ପଡ଼ିବ ଆମକୁ। ସେଥିପାଇଁ ଆମର ଯେତେବେଳେ ଟୀକାକାରମାନେ ସବୁ ରଚନା କରନ୍ତି ସବୁବେଳେ ରେଫରେନ୍ସ ଦେବେ ଗୀତାରେ, ଗୀତାରେ ଏଇଟାକୁ ଦେଖ, ସମ୍ବାଦ ଡାଇରେକ୍ଟ ଲେଖନ୍ତି ଗୀତ ଉପନ୍ୟାସ, ଶ୍ରୀମଦ ଭଗବତ ବାକ୍ୟ ଏମିତି ଲେଖିଦିଅନ୍ତି, ଭଗବାନଙ୍କର ବାକ୍ୟ ଗୀତ ଉପନିଷଦ ସେ ଲେଖନ୍ତି, ଗୀତା ବି ଲେଖନ୍ତିନି, ଗୀତକୁ ସବୁବେଳେ ଗୀତାକୁ ଆମ ପରମ୍ପରା କ'ଣ କହନ୍ତି, ଗୀତ ଉପନିଷଦ, ଗୀତା ହେଉଛି ଉପନିଷଦ, ଉପନିଷଦ ଯେମିତି ବେଦର ଚରମ ଅଂଶଟା ଉପନିଷଦ ହିସାବରେ ଆସନ୍ତି ବେଦାନ୍ତ, ତାପରେ ଉପନିଷଦ, ସେଭଳି ଗୀତା ହେଉଛନ୍ତି କ'ଣ ଭଗବାନଙ୍କର ଶିକ୍ଷାର ଶେଷ ଜିନିଷଟା, ଟପ୍ମୋଷ୍ଟ ଜିନିଷଟା। ସ୍ୱଲୀଳା ନିତ୍ୟତ୍ୱ ସତ୍କର୍ମ ସୁ ଜ୍ଞାନ ଯୋଗମ, ଭଗବାନ ଏଇ ଅଧ୍ୟାୟରେ କ'ଣ କ'ଣ କୁହାଯାଇଛି, ପ୍ରଥମ ହେଲା ଭଗବାନଙ୍କର ଆବିର୍ଭାବ, ନିଜେ କହିଛନ୍ତି ମୁଁ କେମିତି ଆସେ, କେମିତି ଲୀଳା କରେ ପ୍ରଥମ, ଆଉ ଦ୍ୱିତୀୟ ହେଲା ସ୍ୱଲୀଳା ନିତ୍ୟତ୍ୱ, ମୋ ଲୀଳା ହେଉଛି ନିତ୍ୟ, ଦ୍ୱିତୀୟ ପ୍ରତିପାଦନ କରିଛନ୍ତି ଅଧ୍ୟାୟରେ। ତୃତୀୟରେ ସତ୍କର୍ମ ସୁ ଜ୍ଞାନ ଯୋଗମ, ସଂସାରରେ ଯେତେ ସତ୍କର୍ମ ଅଛି ସବୁଠୁ ଶ୍ରେଷ୍ଠ ହେଲା ଜ୍ଞାନ ଯୋଗ, ଏଇ ଅଧ୍ୟାୟରେ ପ୍ରତିପାଦନ କରିଛନ୍ତି। ଜ୍ଞାନସ୍ୟାପି ପ୍ରାକ୍ଜତ ମହାତ୍ମ୍ୟମ ଉଚ୍ଚେଇ ପ୍ରାର୍ଥାତ୍ ଏବ ଦେବ କି ନନ୍ଦନ ଅସହୁ, ଜ୍ଞାନ ଆଉ ଜ୍ଞାନର ପୂର୍ବର ମହାତ୍ମ୍ୟ ଯେଗୁଡ଼ିକ ଅତିଶୟ ଜ୍ଞାନ ଯୋଗର ଅତିଶୟ ମହାତ୍ମାକୁ ଉଚ୍ଚ ସ୍ୱରରେ ଭଗବାନ ଏଠି ଏ ଅଧ୍ୟାୟରେ ଘୋଷଣା ସବୁ କରିଛନ୍ତି। ଆସିବ ସେ ଶ୍ଳୋକ କେଉଁଠି କେଉଁଠି ଜ୍ଞାନ ଯୋଗ କହିଛନ୍ତି ସବୁ ଆସିବ। ଆଚ୍ଛା, ବଳଦେବ ବିଦ୍ୟାଭୂଷଣ କ'ଣ ଲେଖିଲେ ତାଙ୍କ ଟୀକାରେ? ପୂର୍ବ ଅଧ୍ୟାୟଭ୍ୟାମ ଉକ୍ତମ ଜ୍ଞାନଯୋଗମ କର୍ମଯୋଗମ କର୍ମଯୋଗେମ ଚହ ଫଲତ୍ୱା ଦେବକୀ କୃତ୍ୟମ ତଦ ଅଂଶ କୀର୍ତ୍ତିୟନ୍ତି ସ୍ତୁତି ଇଦମ୍ ଇତି। ଏ ଶ୍ଳୋକ ଆରମ୍ଭ ହେଲା ନା, ଇଦମ୍ ଇମମ୍ ବିବସ୍ୱତେ, ଇମମ୍ ଇତି ଇମମ୍ ବିବସ୍ୱତେ ଯୋଗ। ଭଗବାନ ତ ଅର୍ଜୁନଙ୍କର କର୍ମଯୋଗର ପ୍ରଶ୍ନ ଗୁଡ଼ା କହୁଥିଲେ, ହଠାତ୍ ଏଠି କେମିତି ପଳେଇ ଆସିଲେ? ଶ୍ରୀ ଭଗବାନ ବୋଧେ ଡାଇରେକ୍ଟ କେମିତି ଚାଲି ଆସିଲା? ଅର୍ଜୁନ ତ କିଛି ପ୍ରଶ୍ନ ନାହିଁ, ଜଣେ ପ୍ରଶ୍ନ କରିବ। ଗୀତା ହେଲା ଭଗବାନଙ୍କର, ଅର୍ଜୁନଙ୍କର ପ୍ରଶ୍ନ, ଭଗବାନଙ୍କର ଉତ୍ତର। ତାହେଲେ ଏଇଟା କେଉଁ, ଏଇଟା କେଉଁ ଅଧ୍ୟାୟରୁ, କେଉଁ ପ୍ରଶ୍ନରୁ ଏଇଟାକୁ ଆସିଛନ୍ତି? ପ୍ରଶ୍ନଟା କେଉଁଠୁ ରହିଲେ? ଏଠି କହୁଛନ୍ତି ପୂର୍ବ ଅଧ୍ୟାୟ ଅଧ୍ୟାୟଭ୍ୟାମ ଉକ୍ତମ ଜ୍ଞାନଯୋଗମ କର୍ମଯୋଗମ ଚହ କର୍ମଯୋଗମ ଚ ଫଲତ୍ୱାତ ଏକୀକୃତ୍ୟ। ଭୁଲ କହୁଥିଲି, ମାନେ ଦ୍ୱିତୀୟ ରହିଲା ଜ୍ଞାନଯୋଗ, ତୃତୀୟ ଅଧ୍ୟାୟ ରହିଲା କର୍ମଯୋଗ। ଜ୍ଞାନଯୋଗର ଫଳ, କର୍ମଯୋଗର ଫଳ, ଏଟା ଏକ ଏକୀକୃତ କରିକି ଏ ଅଧ୍ୟାୟରେ ତତ୍ ଅଂଶମ କୀର୍ତ୍ତିୟନ୍ତି, ତାର ଅଂଶକୁ ଏଠି କୀର୍ତ୍ତନ କରୁଛନ୍ତି। କାହାର? ଜ୍ଞାନଯୋଗର ଆଉ କର୍ମଯୋଗର। ଇମମ୍ ତ୍ୱାମ୍ ପ୍ରତ୍ୟେକତମ ଯୋଗମ ପୁରା ଭକ୍ତାୟ ସର୍ବକ୍ଷେତ୍ରିୟ ଅନ୍ୱାୟ ବୀଜାୟ ବିବସ୍ୱତେ ସୂର୍ଯ୍ୟ ଅହମ୍ ପ୍ରୋକ୍ତବାନ। ପ୍ରାମାଣିକତାଟା ନ ରହିଲା ମାନେ, ପ୍ରାମାଣିକ ଯେତେବେଳେ ତୁମର ପ୍ରାମାଣିକତା ତୁମେ ସ୍ଥାପିତ ନ କରିପାରିଲ, ସେତେବେଳେ ଜ୍ଞାନଟା ଜାଗନ୍ତି, ତାର ଆଉ ଶକ୍ତିଟା ରହିଲା। ଦେଖୁନ ଆମର ଯେଉଁ ନେତାମାନେ ସବୁ ଯେଉଁ ଭୋଟ ଫୋଟ ପାଇଲା ବେଳେ, ସେ ଯେତେବେଳେ ଯେଉଁ ଜିନିଷଟା କରିବେ ସାଙ୍ଗେ ସାଙ୍ଗେ, କଂଗ୍ରେସ ପାର୍ଟି ଲୋକ କାହାକୁ ରେଫରେନ୍ସ ଦେବେ? ତାଙ୍କ ପ୍ରାମାଣିକତା କିଏ? ମହାତ୍ମା ଗାନ୍ଧୀ, ସେ ସବୁବେଳେ ରେଫରେନ୍ସ ଦେବେ। ସେ ଯେଉଁ ରାହୁଳ ଗାନ୍ଧୀ କିଏ ପଚାରେ? ରାହୁଳ ଗାନ୍ଧୀ ହଉ, ସେ ଯେଉଁ ଯିଏ ବି ହଉ, ତାଙ୍କ ପାର୍ଟିଟାର ତାଙ୍କର ରେଫରେନ୍ସ ସବୁବେଳେ କାହାକୁ ଦେବେ? ଗାନ୍ଧୀ ଏଟା କହିଥିଲେ, ନେହୁରୁ ଏଟା କହିଥିଲେ, କାରଣ ତାଙ୍କ ପାର୍ଟିଟା ବଞ୍ଚିକି ରହିଛି, ତାଙ୍କ ପରମ୍ପରାର ସେ ଯେଉଁମାନେ ସବୁ ତିଆରି କରିଥିଲେ, ତାଙ୍କରି ଷ୍ଟେଟମେଣ୍ଟକୁ ସେ ଯେତେ ଦୋହରାଇବେ ତାଙ୍କ ଦଳଟା ସେତେ। ସେଥିପାଇଁ ଯେଉଁ ଦଳ ଲୋକ ଗୁଡ଼ା ଛାଡ଼ୁଛନ୍ତି, ମୁଁ ତ ଆଗକୁ ପେପର ମୋତେ ଜ୍ଞାନ ନାହିଁ, ମୋତେ ପଢ଼ୁଛି ଦେଖୁଛି, ସେ କଂଗ୍ରେସ ଗୁଡ଼େ କିଏ ଗୋଟେ ଛାଡ଼ିଦେଲା? ତାକୁ ପଚରା ହେଲା, ତୁମେ କାହିଁକି ଛାଡ଼ିଦେଲ ନା? ସେମାନେ କଂଗ୍ରେସର ମୌଳିକ ନୀତିରୁ ବିଚ୍ୟୁତ ହେଇଗଲେ। ମୁଁ ଯେତେବେଳେ ପଢ଼ୁଛି ମୋର ମନ ଲୋକ, ଦେଖ ସତ କଥା, କଂଗ୍ରେସର ମୌଳିକ ନୀତି କ'ଣ ଥିଲା? ସେ ଗାନ୍ଧୀ ଯାହା କହିଥିଲେ ବର୍ତ୍ତମାନ ସେମାନେ ମାନୁନାହାନ୍ତି, ସେଥିପାଇଁ ମୁଁ ଦଳ ଛାଡ଼ିଦେଲି। ତାପରେ କ'ଣ, ତାଙ୍କ କତିରୁ ଶିଖ, ପ୍ରାମାଣିକ ସେ ଦେଖୁଛନ୍ତି ଆମର ଇଏ ପ୍ରାମାଣିକ, ସେଇଟା ସତ ହଉ ଭୁଲ ହଉ ତାଙ୍କ ଭିତରେ କ'ଣ ଥାଉ, ସେମାନେ ପ୍ରାମାଣିକତାଟାକୁ କାଟିକି ଦଳ ଛାଡ଼ୁଛନ୍ତି। ଏ ବିଜେପି ଯେ ଦଳ ଯିଏ ଛାଡ଼ୁକି ସେ ପୁଣି କଂଗ୍ରେସରେ ମିଶୁଛି, ସେ ବିଜେପି ବାଲା କ'ଣ କହୁଛନ୍ତି? ବର୍ତ୍ତମାନ ବିଜେପି ଆଉ ଆଉ ସେ ଆଦର୍ଶରେ ଚାଲୁନି, ସେ ଅଟଳ ବିହାରୀଙ୍କ ଆଦର୍ଶରେ ଚାଲୁନି, ସେ ଦେଶ ଆଦର୍ଶରେ ଚାଲୁନି। ସେ କ'ଣ ତାଙ୍କର ଯେତେବେଳେ ଝଗଡ଼ା ଲାଗୁଛନ୍ତି ସବୁ, ମୁଁ ଦେଖୁଛି ପଢ଼ୁଛି ନା ଷ୍ଟେଟମେଣ୍ଟ ଗୁଡ଼ା, ସେମାନେ କେଉଁଟା କେଉଁ ପଏଣ୍ଟଟାକୁ ଦୋହରି ଖୋଜୁଛନ୍ତି? କାରଣ ଆଗରୁ କ'ଣ ସେ RSS କ'ଣ ବିଜେପି ତାଙ୍କର ମୁଁ ଦେଉଡ଼ା ବୋଲି ଜ୍ଞାନ ନେଇ ତାଙ୍କ ମିଶିକି ସବୁ ରହିଥିଲେ, ତାଙ୍କ ଯେତେବେଳେ ଭାଗ ହେଲା ସେ ସେ କ'ଣ ତାଙ୍କ ଗଣ୍ଡଗୋଳ ଲାଗିଲେ, ସେଠି ସେ ସେଇ କଥା କହିଲେ ଯେ ବିଜେପି ବର୍ତ୍ତମାନ ତାର ଦେଶଭକ୍ତି ଆଉ ଯେଉଁ ହିନ୍ଦୁ ଭାବନାରୁ ସେ ଦୂରେଇ ଯାଉଛି, ମାନେ ସେ ଗୋଟେ ତାଙ୍କର ପ୍ରାମାଣିକତାଟାକୁ କଟେଇକି ଦେଖିଦେବି ଦୋଷଟା ଏହା। ଆମର ଫିଲୋସଫିଟା ହେଉଛି ଏଇଟା, ଆମେ ଆମେ ସେଇ ଫିଲୋସଫି ଉପରେ ଧରୁଛେ ନା ଆଉ, ଆମେ ଯେଉଁ ଅନ୍ୟମାନଙ୍କୁ ଏଇଥିପାଇଁ ଆମେ ଘୃଣା କରୁନା, ଅନ୍ୟମାନଙ୍କୁ ଆମେ କାହିଁକି ଘୃଣା କରୁନା, ଆମେ ଦେଖୁଛେ ସେମାନେ ପ୍ରାମାଣିକତାରେ ହଟି ଯାଉଛନ୍ତି। ଆମର ପ୍ରାମାଣିକତା କ'ଣ ରହିଲା? ପରମ୍ପରା। ପ୍ରାମାଣିକତା ବ୍ୟକ୍ତି ବିଶେଷ ନୁହେଁ, ମୁଁ ଆଜି ପ୍ରବଚନ ଦେଇପାରୁଛି କିବା କିଏ ଆଜି ଜଣେ ଗୁରୁ ହେଇଗଲେ, ତାର ହଜାର ହଜାର ଚେଲା ହେଇଗଲେ, ସେ ଯେଉଁଟା କହିଥିଲା ସେଇଟା ପ୍ରମାଣ ହେଇକି ରହିବ ନାହିଁ? ସେ ଗୁରୁଙ୍କର ବାକ୍ୟକୁ ପ୍ରମାଣ ବୋଲି ମନାଯାଏ, ମନା କାହିଁକି ମାନାଯାଏ? ଗୁରୁ ପରମ୍ପରାର ପ୍ରାମାଣିକତାକୁ କେତେ ମାନନ କରୁଛନ୍ତି। ତେଣୁ ଆମ ପରମ୍ପରା ଯଦି ଗୋଟେ ସରଳ ଭାଷାରେ ଆମେ କହିବା, ଆମର ଶକ୍ତି କିଛି ନାହିଁ, ଆମର ଶକ୍ତି ହେଲା କେବଳ ପରମ୍ପରାର ବଳ, ଆମର ଆଉ କିଛି ଶକ୍ତି ନାହିଁ। କାରଣ କୃପାଟା ବା ସେ ପରମ୍ପରା ଦେଇକି ଆସିବ, ତୁମେ ଯେତେ ମାନନ କରିପାରିବ, ଯେତେ ତାକୁ ଗ୍ରହଣ କରିବ, ଯେତେ ମାନନ କରିବ, ଯେତେ ସେ ଶିକ୍ଷା ଆଦର୍ଶରେ ତୁମେ ଚାଲିପାରିବ, ସେ କୃପାଟା ସେ ରାସ୍ତାରେ ଆସିବ। ନହେଲେ କେବେ ହେଲେ ଆମେ ଆମେ ସଫଳତା ପ୍ରାପ୍ତ ହେଇପାରିବାନି, ସେଥିପାଇଁ ଭଗବାନ ଏ ପରମ୍ପରାଟାକୁ ଯୋଡ଼ୁଛନ୍ତି। ପୁରା ଇମମ୍ ତ୍ୱାମ୍ ପ୍ରତ୍ୟେକତାହମ୍, ତୁମକୁ ଏବେ ମୁଁ କହୁଛି ଗୀତା, ଇମମ୍ ବିବସ୍ୱତେ ଯୋଗ ପ୍ରୋକ୍ତମାନ ଅହମ୍ ଅବ୍ୟୟମ୍। ଅର୍ଜୁନ ତୁମେ ଭାବନି ଗୀତା ମୁଁ ତୁମକୁ ବର୍ତ୍ତମାନ କହୁଛି ବୋଲି, ପ୍ରାମାଣିକତା ଦେଉଛନ୍ତି। ଏ ଅଧ୍ୟାୟରେ ଜ୍ଞାନ ଯୋଗ କର୍ମ ଯୋଗର ତାର ତଦ ଅଂଶ କିଛି କହିବେ, କିନ୍ତୁ ଏ ଶ୍ଳୋକଟିକି ଭଗବାନ ପ୍ରାମାଣିକତାକୁ ଆଗେ ଆଣୁଛନ୍ତି। ଇମମ କହିଲେ ଇମମ ଯୋଗମ, ଏହି ଯୋଗଟା ମୁଁ ମାନେ କିଛି ଡାଇଭର୍ଟ କରୁନି, ଭଗବାନ ପ୍ରାମାଣିକତା ଦେଖାଉଛନ୍ତି। ମୁଁ କିଛି ଯାହା କହିଥିଲି କାହାକୁ ବିବସ୍ୱତ, ସେ ଯୋଗଟା କ'ଣ ନା ଅଭ୍ୟୟମ, କେମିତିକା ଯୋଗ, ଏମିତି ନାହିଁ ଯେ କିଛି ଏଥିରେ ଆଡ୍ କରିହେବ କି ସବଷ୍ଟ୍ରାକ୍ଟ କରିହେବ, ଅବ୍ୟୟ ଅକ୍ଷୟ ଯୋଗ ସେଟା ସେଠି କହୁଛନ୍ତି। ଇମମ୍ ତ୍ୱମ୍ ପ୍ରତ୍ୟେକତମ ଯୋଗମ୍ ପୁରା ଭକ୍ତାୟ ସର୍ବକ୍ଷେତ୍ରୀୟ ଅନ୍ୱୟ ବୀଜାୟ ବିବସ୍ୱାନ, ସବୁ କ୍ଷେତ୍ରୀୟ ମାନଙ୍କର ବୀଜ ଯେ ବିବସ୍ୱାନ ସୂର୍ଯ୍ୟଦେବ, ଅହମ୍ ପ୍ରୋକ୍ତବା, ମୁଁ କହିଥିଲି ଏ ଗୀତା, ତ ପ୍ରାମାଣିକତାକୁ ସ୍ଥାପନ କଲେ କ'ଣ କହିଥିଲି, ଗୀତା କହିଥିଲି, ମୁଁ ନିଜେ କହିଥିଲି, ଆଉ କିଏ କହିନଥିଲେ, ମୋ କଥାଟା କିଏ କହିନଥିଲେ, ମୁଁ ନିଜେ କହିଥିଲି। ଆଚ୍ଛା ଆପଣ କିଛି ପୁଣି କହିଲା ବେଳେ ଅର୍ଜୁନ ଆପଣ ବର୍ତ୍ତମାନ ଯୋଉଟା କହୁଛନ୍ତି ସେତେବେଳେ କହିଲା ବେଳେ କ'ଣ ଆଉ କିଛି କହିଥିଲେ କି, କାରଣ ଅବ୍ୟୟମ ଏଟା ଅବ୍ୟୟ ଯୋଗ ଅକ୍ଷୟ ଯୋଗ। ଅବ୍ୟୟମ ନିତ୍ୟମ ବେଦାର୍ଥତ୍ୱାତ୍ ଏବ ଇତିହି, ଅବ୍ୟୟ ଅର୍ଥ ନିତ୍ୟ, ଏଇଟା ଏ ହେଉଛି ବେଦର ଅର୍ଥ, ଏହା ଜାଣ। ସୋ ଫଲାଦି ଅଭିବ୍ୟଭିଚାରୀ ଫଲତ୍ୱାଚ୍ୟ, ଅର୍ଥାତ୍ ଏଇ ଯୋଗର ବିନାଶ ନାହିଁ, ଏହା ନିତ୍ୟ, ବେଦମୂଳକ ବୋଲି ଏହାର କୌଣସି ପରିବର୍ତ୍ତନ ହୁଏ ନା, ନିଜର ଫଳ ଠାରୁ ଏହା ଅବ୍ୟଭିଚାରୀ ଫଳପ୍ରଦ, ନିଜର ଫଳ ଠାରୁ ଫଳରୁ ଏହା ଅବ୍ୟଭିଚାରୀ ଫଳପ୍ରଦ। ସଚ ମତ୍ଶିଷ ବିବସ୍ୱାନ ସ୍ୱପୁତ୍ରାୟ ମନବେ ବୈବସୁତାୟ ପ୍ରାହ, ବିବସ୍ୱାନ ମନବେ ପ୍ରାହ, ମନୁ ଇକୁଆ କବେ ଅବ୍ରବିତ, ଏଇଟା ପରମ୍ପରାକୁ ଦେଖେଇଲେ। ତାହେଲେ ମୁଁ କହିଥିଲି କାହାକୁ, ସୂର୍ଯ୍ୟଦେବଙ୍କୁ, ସେ କ୍ଷତ୍ରିୟମାନଙ୍କର ମୂଳ ବୀଜ ବିବସ୍ୱାନ କହିଥିଲି। ବିବସ୍ୱାନ କାହାକୁ କହିଲେ, ବିବସ୍ୱାନ ଶିଷ୍ୟ, ତେଣୁ ମନୁଙ୍କୁ କହିଥିଲେ, ମନୁ କାହାକୁ କହିଥିଲେ, ଇକୁଆକୁ କହିଥିଲେ, ତେଣୁ ଭଗବାନ ପରମ୍ପରାଟାକୁ ସ୍ଥାପନ କରିଦେଲେ। ମୁଁ ବି ନିଜେ ପରମ୍ପରାକୁ, ମୁଁ ନିଜେ କିଛି ଡାଇଭର୍ଟ କରୁନି, ତେଣୁ ଜଣେ ପ୍ରଶ୍ନ କରିପାରେ, କାରଣ ବହୁତ ବେଳେ ବେଳେ ପ୍ରଶ୍ନ ଆସେ ଏଗୁଡ଼ିକ ସବୁ ଭକ୍ତମାନେ ଆଜିକାଲି, ଆଗରୁ ଆମେ ସବୁ କିଛି ପଚାରୁନା, ଆଜିକାଲି ବହୁତ ଭକ୍ତ ପଚାରୁଛନ୍ତି। ଯେମିତି ହେଲେ ସୁଖଦେବ ଗୋସ୍ୱାମୀ ପରିକେତ ମହାରାଜ କହିଲେ ଭାଗବତମ, ସୁଖଦେବ ଭାଗବତମ କାହାକୁ କହିଲେ, ପରିକ୍ଷିତିଙ୍କୁ କହିଲେ, ସେଠି କ'ଣ ସୌନକ ଉବାଚ କେଉଁଠୁ ଆସିଲା, ତାହେଲେ ସୁତ ଉବାଚ କେଉଁଠୁ ଆସିଲା, ତାହେଲେ ଶୁକ ପରୀକ୍ଷିତ ସମ୍ବାଦ ପରେ ତ ସୌନକ ସୁତ ସମ୍ବାଦ ଆସିଛି ନା, ତାହେଲେ ଜଣେ ତୁମକୁ ପ୍ରଶ୍ନ କରିଦେବ, ତାହେଲେ ଅଠର ଶ୍ଳୋକ ହେଲା ଭାଗବତ, ଭାଗବତ ହେଲା ନିତ୍ୟଶାସ୍ତ୍ର, ତାହେଲେ ଶୁକ ଯେତେବେଳେ ପରୀକ୍ଷିତ ମହାରାଜଙ୍କୁ କହିଥିଲେ, ତାହେଲେ ସେତେବେଳେ କ'ଣ ସୁତ ଉବାଚ ସୌନକ ଉବାଚ କହିଥିଲେ କି, ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ସମାଧାନ ତାଙ୍କୁ ଦେଲେ। କାରଣ ଆମେ ଯଦି ଆମେ ପ୍ରାମାଣିକତାକୁ ଦେଖିବୁ, ଯଦି ସେଇଟା ନ ହବ ତାହେଲେ ଭାଗବତର 18,000 ଶ୍ଳୋକ କେଉଁଠୁ ଆସିବ, ସୁତ ସୌନକ ସମାଧାନ କାଟିଦେବ, ତାହେଲେ ପ୍ରଥମ ସୁନ୍ଦର ପଳେଇଗଲା, ପ୍ରଥମ ସୁନ୍ଦର ତ ପରୀକ୍ଷିତ ସୁଖଙ୍କର ସମାଧ କିଛି ନାହିଁ, ଲାଷ୍ଟ ବେଳକୁ ପରୀକ୍ଷିତ ପ୍ରଶ୍ନ ପଚାରିଛନ୍ତି, କିଛି ତ ନାହିଁ, ତାହେଲେ ଭାଗବତ ନିତ୍ୟଶାସ୍ତ୍ର କେମିତି ହେଲା, ସପୁର ଓଲଟା ହେଇଯିବ ସିଦ୍ଧାନ୍ତ। ସେଥିପାଇଁ ଚକ୍ରବର୍ତ୍ତୀ ଲେଖିଲେ ଜନ୍ମାଦଶ୍ୟ ନାମ ସଂକୀର୍ତ୍ତନ, ଜନ୍ମାଦଶ୍ୟ ଆରମ୍ଭ, ଜନ୍ମାଦଶ୍ୟ ଯତ୍ନ ଆଦି ତାର ଚାରି, ଏଇଠୁ ଆରମ୍ଭ କରିକି ନାମ ସଂକୀର୍ତ୍ତନ ଯଶ୍ୟ ସର୍ବପାପ ପ୍ରଣଶନ ଭାଗବତ ଶେଷ ପର୍ଯ୍ୟନ୍ତ ସବୁ ହେଉଛି ଭାଗବତ, ସେଟା ନିତ୍ୟ ପ୍ରକଟ। ସେଟା ଭଗବାନ ଯଦି ବର୍ତ୍ତମାନ କିଏ ପ୍ରଶ୍ନ କରିବେ, ଭଗବାନ ଯୋଉ ଯଦି ଯେତେବେଳେ କାହାକୁ କହିଥିବେ, ବିବସ୍ୱାନଙ୍କୁ କହିଥିବେ, ସେତେବେଳେ ଅର୍ଜୁନ ଉପାଚ ଥିବ ନା ନାହିଁ, ଅର୍ଜୁନଙ୍କ ପ୍ରଶ୍ନ, କାରଣ ଲୋକ ତୁମକୁ ପ୍ରଶ୍ନ ଏ ପ୍ରଶ୍ନ ପଚାରିବେ, ଗୀତାଟା ହେଇଛନ୍ତି ନା, କିନ୍ତୁ ଭଗବାନ ଏଠି କହୁଛନ୍ତି ନା, ମୁଁ ସେ ଅଭିଯୋଗକୁ କହିଛି, ସେ ଅଭିଯୋଗଟାକୁ ସେ କହିଛନ୍ତି, ତେଣୁ ଭବିଷ୍ୟତରେ ଅର୍ଜୁନ ଆସିବେ ଏଇଭଳି ଲୀଳା ହବ, ସେତେବେଳେ ବିବସ୍ୱାନ ବି ସେଗୁଡ଼ିକ, କାରଣ ସେମାନେ ବୁଝୁଥିଲେ ପ୍ରଥମେ ଶାସ୍ତ୍ର ହେଉଛନ୍ତି ନିତ୍ୟ, ତେଣୁ ସେଥିରେ ଅର୍ଜୁନ ଉପାଚ ଥିବ ନା, ନିତ୍ୟ ତ ରହିବନି, କାରଣ ଆମେ ଯଦି ଅର୍ଜୁନଙ୍କର ଶ୍ଳୋକକୁ ସବୁ କାଢ଼ିଦେବା ତାହେଲେ ଗୀତା ଗୀତା ବାହାରି ପାରିବେନି, କାରଣ ଅର୍ଜୁନଙ୍କ ପ୍ରଶ୍ନ ଉପରେ ହିଁ ଗୀତା। ଆଉ ଭଗବାନ ଯେତେବେଳେ ଗୀତା କହିଛନ୍ତି ତାହେଲେ କାହା କହିଛନ୍ତି? ସବୁବେଳେ ସଖା ଅସୀମେ ମନମନା ଭବ, ଅର୍ଜୁନଙ୍କୁ ତ ସବୁ ଲକ୍ଷ୍ୟ କରି କହିଛନ୍ତି। ଅର୍ଜୁନ ଅର୍ଜୁନଙ୍କୁ ଯେଉଁ ଯେଉଁ ଶ୍ଳୋକଟା କହିଛନ୍ତି ସେଟା ବାହାର କରିଦିଅ ତୁମେ, ଦେଖିବା ଗୀତାର କ'ଣ ରହିବ। ମୁଁ ସେ ବସିକି ଚିନ୍ତା କରୁଥିଲି, ଅର୍ଜୁନ ଯଦି ସୂର୍ଯ୍ୟଦେବ କହିଲା ବେଳେ ଅର୍ଜୁନ ଉପବାସ ନଥିବ ବା ଅର୍ଜୁନ ଗୀତାଟା କହିନାହାନ୍ତି, ତାହେଲେ ଅର୍ଜୁନଙ୍କ ଶ୍ଳୋକ ଗୁଡା କାଢ଼ିଦିଅ, ଅର୍ଜୁନ ଯାହା ପ୍ରଶ୍ନ ପଚାରନ୍ତି କାଢ଼ିଦିଅ, ଅର୍ଜୁନଙ୍କୁ ରେଫର କରିକି ଯୋଉଟା କହିଛନ୍ତି ମହାବାହୁ ପୃଥା ପୁତ୍ର ଭଗବାନ କହିଛନ୍ତି ନା ସବୁ, ଯେତେ ଅର୍ଜୁନଙ୍କୁ ସମ୍ବୋଧନ କର ଧନଞ୍ଜୟ ତୁମେ ନଷ୍ଟ ହେଇଯିବ, ଯଦି ନଷ୍ଟ ମହଶ୍ରୁତି ଲବ୍ଧା, ଅର୍ଜୁନ ଏଗୁଡ଼ା ସବୁ କହିଛନ୍ତି, ସବୁଟା ବାହାର କରିଦିଅ, ତାହେଲେ ଗୀତାରେ କଣ ରହିବ ଦେଖିବା। ଏଇଟା ହଉଛି କଷ୍ଟ, ଏଇଟା ମୁଣ୍ଡ ପଶୁନି ନା। ସୂର୍ଯ୍ୟଦେବ କହିଥିଲେ ଅର୍ଜୁନ ନା ନାଇଁ କହିଥିଲେ କଣ କରିଥିଲେ, ଆରେ ସୂର୍ଯ୍ୟଦେବ ଏମିତି ଶ୍ରୋତା ଥିଲେ, ଭଗବାନ ଯାହା କହୁଥିଲେ ଅର୍ଜୁନ ଏଭଳି, କାରଣ ସୂର୍ଯ୍ୟଦେବ ଜାଣିଛନ୍ତି ଏଇଟା ହଉଛି ନିତ୍ୟ, ମହାଭାରତଟା ଏବେ ଯେ ହଉଛି ତାହା ନୁହେଁ, ଭଗବାନ କୃଷ୍ଣ ଯେତେବେଳେ ଆସିବ ମହାଭାରତ ହବ। ତେଣୁ ସେ ଯେତେବେଳେ ଯେଉଁ ହିଷ୍ଟ୍ରିଟାକୁ ରିପିଟ୍ କରୁଥିଲେ ସେତେବେଳେ ସେ, ଯେମିତି ଆମେମାନେ ବର୍ତ୍ତମାନ ଗୀତା ଶୁଣୁଛେ, ଚୈତନ୍ୟ ମହାପ୍ରଭୁଙ୍କ ଲୀଳା ଶୁଣୁଛେ, କଣ ଚୈତନ୍ୟ ମହାପ୍ରଭୁ ଲୀଳା କରୁଥିଲା ବେଳେ ଗୀତା କହୁଥିଲା ବେଳେ ଆମେ ଥିଲେ କି? ଆମେ ନଥିଲେ, ଆମେ ସେଠୁ ମାନୁଛେ। ଏଇଟା ହଉଛି ପରମ୍ପରାର, ତ ଏଇଟା ହଉଛି ତ ବଡ଼ କାମଟା ପରମ୍ପରାର, ଯେ ଜିନିଷ ଆମେ ଦେଖିନେ, ଯେଉଁ ଜିନିଷ ଆମେ ଶୁଣୁନେ, ସେଇଟା ଆମର ଗୁରୁମୁଖରୁ ମାନିମାନିକା ଚାଲୁଛି, ସେତିକି ତ ଡାଇଜେଷ୍ଟ କରି ହଉନି ବୋଲି ଆମର ଭକ୍ତି ହଉନି। ଆମେ ଯେଉଁଟା ଜାଣିନେ ଗୁରୁ କହିଦେଇଛନ୍ତି, ଆମେ କେବଳ ମାନିମାନିକି ଚାଲୁଛେ। ତେଣୁ ଯଦି ଅର୍ଜୁନ ଏଇ ଗୀତାଟାକୁ ଭଗବାନ ଅବ୍ୟୟମ ଏଇ ଶୋକ ହିଁ କହିଥିବେ, ନହେଲେ ଆମେ ସମାଧାନ କରିପାରିବାନି, ଦୁନିଆ କନଫ୍ଲିକ୍ଟ ଉଠିବ, ଦୁନିଆ ସମସ୍ୟା ଆସିବ, ଆଉ ତୁମେ ତ ତାପରେ ଆଉ ଗୀତା କିଛି ରହିବନି। ଆଉ ଗୀତା ତ ପ୍ରଥମ ଅଧ୍ୟାୟ ଗଲା, ଅର୍ଜୁନ ଯେଉଁଠି ସମ୍ବୋଧନ ତ ସବୁଆଡ଼େ ଭଗବାନ ରହିଛନ୍ତି। ଆଉ ସ୍ୱଧର୍ମ ଅର୍ଜୁନ ତୁମେ କ୍ଷତ୍ରିୟ ଯୁଦ୍ଧ କର, ତୁମେ ଯୁଦ୍ଧ କରିବା ଦରକାର, ଗୀତା ତ ସେଇ ଯୁଦ୍ଧକୁ ନେଇକି ହେଇଛି ନା। ଆଉ ବିଭୂଷଣ କଣ କହିଥିବେ, ସେଇ କଥା କହିଥିବେ, ସେଇ ଜିନିଷ କହିଥିବେ। ତେଣୁ ଏଇସବୁ ଜିନିଷ ଗୁଡ଼ିକ ଇନକନସିଏବୁଲ, ଯାହାକୁ ଇଂଲିଶରେ କୁହାଯାଏ କ'ଣ, ଅଚିନ୍ତ୍ୟ। କେମିତି କରୁଛୁନ ସେ କେମିତି ବୁଝିଥିବ, ଆରେ ସେମାନଙ୍କ ପାଇଁ ଏଇଟା ଗୋଟେ ବଡ଼ ଜିନିଷ ନଥିବ, କାରଣ କହୁଛନ୍ତି କିଏ, ଭଗବାନ। ଯେହେତୁ ଭଗବାନ କହୁଛନ୍ତି, ସେମାନେ ପୁରା ଆନନ୍ଦରେ ଗ୍ରହଣ କରୁଥିଲେ, ପ୍ରଭୁଙ୍କର ଗୋଟେ ସୁଖା ଏମିତି ଆସିବେ, ଅର୍ଜୁନ ଏମିତି ଆସିବେ, ସବୁ କହିଦେଉଥିଲେ, ତାଙ୍କ ଭିତରେ କୌଣସି ସନ୍ଦେହ ଏମିତି ଆସୁନଥିଲା। ତେଣୁ ଏଇ ପରମ୍ପରାଟାକୁ ଏ ଅଧ୍ୟାୟରେ ସ୍ଥାପନ କରୁ, ବିବସ୍ୱାନ ମନ ବିପ୍ରାହ ମନ ଇଖୁଆକୁ କବି ଅବ୍ରବିତ। ତେଣୁ ଭଗବାନ ଅର୍ଜୁନଙ୍କୁ ଏଇ ଯୁଗ କହିଥିଲେ, ସରି ସୂର୍ଯ୍ୟଦେବଙ୍କୁ କହିଥିଲେ, ତାହେଲେ ସୂର୍ଯ୍ୟଦେବ ଯାହା କହିଥିବେ ଭଗବାନଙ୍କ ଉପରୁ ଯାହା ଶୁଣିଥିବେ, ଯଦି ସୂର୍ଯ୍ୟଦେବ ଅର୍ଜୁନ ଭଗବାନ ଯଦି ଅର୍ଜୁନଙ୍କ କଥାଟାକୁ କାଟିଦେଇଥିବେ, ମନେକର ଭଗବାନ ଅର୍ଜୁନଙ୍କ କଥା କହିନାହାନ୍ତି, ତାହେଲେ ବିବସ୍ୱାନ କ'ଣ ଯୋଉଟା କହିଥିବେ, ବିବସ୍ୱାନ ମନକୁ କ'ଣ କହିଥିବେ, ମନୁ ଇଖାକୁ କ'ଣ କହିଥିବେ, ତାହେଲେ ଗୀତାଟା ଯଦି ଭଗବାନ ଗୀତାର ଗୋଟିଏ ଭଗବାନଙ୍କ ବାକ୍ୟକୁ ଆମେ ନ ରଖିବା, ତାହେଲେ ଗୀତାରେ କେତେ ମତ ଚାଲି ଆସିବ ନାଇଁ। ସେ ଗୋଟିଏ କଥା, ଏଇ ଯାହା ଅର୍ଜୁନ ଉପବାସ ଯାହା ସବୁ କୁହାଯାଇଛି ସେଇଟା, ଏଇଟା ଅଚିନ୍ତ୍ୟ ଜିନିଷ, ଆମେ ବିଚାର କରିକି ଯାହା ବୁଝିପାରିବାନି। ସେଥିପାଇଁ ସେଠି ଏଇଠି କହୁଛନ୍ତି ଇମମ୍ ବିବସ୍ୱତେ ଯୋଗ, ଇମମ୍ ଦେଖ ତୁମେ ପ୍ରତି ଶବ୍ଦକୁ ଦେଖିବ ନା, ଇମମ୍ ଅବ୍ୟୟମ ଯୋଗମ, ଇମମ୍ ମାନେ ଅବ୍ୟୟ ଯୋଗ। ଅର୍ଜୁନ ତୁମେ ଭାବରେ ମୁଁ ତୁମକୁ ଏଇଟା ଫାର୍ଷ୍ଟ ଟାଇମ୍ କହୁଛି, ଏ ଅବ୍ୟୟ ଯୋଗ ମୁଁ ତୁମକୁ କହିଛି, ପ୍ରକ୍ତମାନ ଅବ୍ୟୟ ଅହମ୍ ଅବ୍ୟୟ, କାରଣ ଏସବୁ ଜିନିଷ କେମିତି ସମାଧାନ କରାଯିବ, ଏସବୁ ବହୁତ କଷ୍ଟ ଜିନିଷ, କେମିତି କରାଯିବ, ତାକୁ ସବୁ ଚକ୍ରପାତ ଟୀକାର ସବୁ ରଚନା କରିଛନ୍ତି, ତାକୁ ଯେମିତି ଭାଗବତମରେ ନାରଦ ତାଙ୍କ ନିଜ ଜୀବନ ଚରିତ କହୁଛନ୍ତି, ମୁଁ ଭାଗବତ ଥିଲି। ଆଚ୍ଛା, ବ୍ୟାସଦେବ ନିଜ ମୁହଁରେ ରହିଛନ୍ତି, ନାରଦ ସେ ଆଶ୍ରମକୁ ଆସିଛନ୍ତି, ତାହେଲେ ଭାଗବତ ରଚୟିତା କିଏ? ସେ ତ ନିଜେ ଲେଖୁଛନ୍ତି ଭାଗବତରେ, ଏମିତି ମୁହଁରେ ରହିଲେ ସୁତ କହୁଛନ୍ତି ନା, ସିଏ ମୁହଁରେ ରହିଛନ୍ତି ନାରଦ ମୁନି ଆସି, ତାକୁ ରଚନା କିଏ କରୁଛନ୍ତି? ସୁତ ଗୋସ୍ୱାମୀ ସିନା କହୁଛନ୍ତି ସନକାଦି ଋଷିମାନଙ୍କୁ, କିନ୍ତୁ ରଚନା କିଏ କରୁଛନ୍ତି? ଜନ୍ମାଦର୍ଶକଠୁ ଆରମ୍ଭ କରିକି ନାମ ସଂକୀର୍ତ୍ତନ ରଚନା କିଏ କରୁଛନ୍ତି? ତାହେଲେ ବ୍ୟାସଦେବ ତାଙ୍କ ଚରିତ୍ରକୁ ନିଜେ ରଚନା କରୁଛନ୍ତି। ତାର ଜଣେ କହି କେମିତି ଏଇଟା କଲେ ସିଏ? ଆରେ ସେଇଟା ହଉଛି ସମାଧି ଭାଷ୍ୟ ଭାଗବତଙ୍କୁ, ସେଥିପାଇଁ ଆମକୁ ଆର୍ଯ୍ୟବାକ୍ୟ ହାସ୍ୟବାକ୍ୟ ବେଦବାକ୍ୟ ବୋଲି କୁହାଯାଏ। ଏ ସମାଧି ଭାଷ୍ୟ ବା ସିଏ କିଛି ଲେଖିନାହାନ୍ତି, ଯାହା କହନ୍ତି ଯେମିତି ପ୍ରଭୁପାଦଙ୍କର ଗୋଟେ ଏବେ କୋର୍ସ ହେଇକି ଦୁଇ ଦିନ ତଳେ କିଏ ଛାଡ଼ିଥିଲା, ପ୍ରଭୁପାଦ କହୁଛନ୍ତି ବହି ମୁଁ ଲେଖିନି, ମୁଁ କ'ଣ ଲେଖିବି ମୋତେ କୃଷ୍ଣ ଡିଟେକ୍ଟ କରୁଥିଲେ, ମୋ ଗ୍ରନ୍ଥ ଗୁଡ଼ିକ ମୁଁ କ'ଣ ଲେଖିବି ମୋତେ କୃଷ୍ଣ କହିଦେଉଥିଲେ ଏଇଟା ଲେଖ, କିନ୍ତୁ ଆମେ କ'ଣ ଲେଖୁଛେ ନା ଏସି ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ, ଆଉ ପ୍ରଭୁପାଦ କ'ଣ ଲେଖୁଛନ୍ତି ଭକ୍ତି ବେଦାନ୍ତ ଭାଷ୍ୟର ପ୍ରଥମ ଅଧ୍ୟାୟ ସମାପ୍ତ ହେଲା, ତୁମେ କ'ଣଟା ବୁଝିବ, ତୁମେ କ'ଣଟା ବୁଝିବ ତୁମେ, ସେଥିପାଇଁ ଶାସ୍ତ୍ର କିଛି ଆମେ ବୁଝିପାରିବାନି, ସେ ଡିଟେକ୍ସନ ପ୍ରଭୁପାଦ ନିଜ କହୁଛନ୍ତି ମୋତେ କୃଷ୍ଣ ଆସି କୁହନ୍ତୁ ତୁମେ ଏଇଟା ଲେଖିବ, ସେଥିରେ ମୁଁ ଲେଖିସାରିଲା ପରେ ଯେତେବେଳେ ପଢୁଛି ଜାଣୁଛି ଯେ କେଉଁଠି କ'ଣ ମୁଁ ଲେଖିଦେଲେ କେମିତି, କାରଣ ଏ ସତ ହିଁ ପ୍ରଭୁପାଦ ଯେମିତି ସବୁ ଭାଷ୍ୟରୁ ଆଣିକି ରଚନା କରିକି ତାକୁ ଗୋଟେ ସେଟ୍ଅପ୍ କରିକି ଗୋଟେ ଭାଷ୍ୟ ଦେଇଛନ୍ତି, ଗୋଟେ ଅଦ୍ଭୁତ ଜିନିଷ, ତୁମେ ଲେଖିଦେବ ଏମିତି ଟିକା ଟିପଣି ପାଞ୍ଚଟା ମିଶେଇକି ଗୋଟେ ଲେଖିଦେଇପାରିବ, କିନ୍ତୁ ତାକୁ ରୂପରେଖ ଦେବା ତାର ତାତ୍ପର୍ଯ୍ୟ କରିବା, ଆପଣ ଭକ୍ତି ଭକ୍ତିର କୃଷ୍ଣ ଡିଟେକ୍ଟ କରନ୍ତି, ତୁମେ କହିବ ପ୍ରଭୁପାଦଙ୍କୁ କ'ଣ କୃଷ୍ଣ ଡିଟେକ୍ଟ କଲେ, ସେଥିପାଇଁ ଏଇ ଯେଉଁ ବ୍ୟାସଦେବ ଯାହା ରଚନା କରିଛନ୍ତି, ଭାଗବତମରେ ଯାହା ଗୀତାରେ ଯାହା ରଚନା ହେଇଛନ୍ତି, ଏସବୁ କ'ଣ ହେଇଛନ୍ତି, ଏସବୁ ସମାଧି ଭାଷ୍ୟ, ସେ ନିଜେ ଆବିର୍ଭାବ ହେଇଛନ୍ତି, ସେଥିପାଇଁ ବେଦବାଣୀ ଏଗୁଡ଼ିକ ଆମେ ସେଥିପାଇଁ ଆମକୁ ଯାହାକୁ ଅନ୍ଧ ଭାବରେ ଗ୍ରହଣ କରୁ। ଆଚ୍ଛା ଯଦି ସୂର୍ଯ୍ୟଦେବ ଏଇ ଗୋଟେ କଥା ଲୋକଙ୍କୁ କାଟିବ, କାରଣ ଏଇଟା ତୁମେ ଜାଣିବା ଦରକାର, ଲୋକ ତ ଗୋଟେ ପ୍ରଶ୍ନ କରିବେ ତୁମକୁ, ଭଗବାନ ପ୍ରଥମେ ଗୀତା କାହାକୁ କହିଲେ, ସୂର୍ଯ୍ୟଦେବଙ୍କୁ କହିଲେ, ଆଚ୍ଛା ଗୀତା ଆରମ୍ଭ ହେଇଛି କୋଉଠୁ, ଗୀତା କେଉଁ ପର୍ବରୁ ଆରମ୍ଭ ହେଇଛି, ଶାନ୍ତି ପର୍ବରୁ, ଶାନ୍ତି ପର୍ବ ଆସିଲା କେଉଁଠି, ମହାଭାରତ ଯୁଦ୍ଧ ହେଲା ବେଳେ, ଯୁଦ୍ଧ ନହେଲେ ତ ଗୀତା ଆସିବନି ନା, ଗୀତା ଯୁଦ୍ଧ କ୍ଷେତ୍ର ହେଇଛି, ଭଗବାନ ଯୁଦ୍ଧ କ୍ଷେତ୍ର କହୁଛନ୍ତି, ତାହେଲେ ସୂର୍ଯ୍ୟଦେବ ଯେତେବେଳେ କହିଥିବି ଆଉ ଗୋଟେ ନୂଆ ଗୀତା କହିଥିବି କି, ସେ ଶାନ୍ତି ପର୍ବର, ଆଉ ଯଦି ତୁମେ କହିଦେବ ନାଇଁ ନାଇଁ ଗୀତା ସେତେବେଳେ ଅଲଗା ଗୀତା କହିଥିବେ, ତାହେଲେ ଗୀତା ମହିମାରେ ଯେଉଁ ଲେଖା ହେଲା ଶାନ୍ତି ପର୍ବର ଏଇ ଅଧ୍ୟାୟରୁ ଏଇ ଅଧ୍ୟାୟ ଭଗବତ ଗୀତା ସବୁ କହିଛନ୍ତି ଭଗବାନ, ତାହେଲେ ଘଟିଗଲା ମହାଭାରତ ଫଳସ ହେଇଗଲା, ତା ମହାଭାରତ ତ ଗୀତା ଅଛନ୍ତି ନା, ନା ସବୁ ନିତ୍ୟ, ସେ ଭଗବାନ ଯାହା କହିଛନ୍ତି ଏଟା ଅଭ୍ୟ ଯୁଗ, ଏଥିପାଇଁ ଆମର ବଳ କିଛି ନାହିଁ, ଆମର ଆମର ବଳ ପରମ୍ପରାର ବଳ, ସେ କେବଳ ସେ କେତେ ଦୁର୍ବଳ ହଉ ତା କେତେ କାମ ଥାଉ କ୍ରୋଧ ଥାଉ ଦୁର୍ବଳ ଥାଉ ସେ ବଞ୍ଚିଯିବ ଯଦି କେବଳ ସେ ଗୋଟିଏ ଜିନିଷକୁ ବିଶ୍ୱାସ କରୁଛି, ମୁଁ ସେତେ ଦିନ ହେଲେ ବି ଇଏ ହଉଛି ପରମ୍ପରାର ଶିକ୍ଷା, ପ୍ରଭୁପାଦ ପରମ୍ପରା ଶିକ୍ଷା ଆଣିଛନ୍ତି, ନାମ ପରମ୍ପରାରେ ଆସିଛନ୍ତି, ଗୀତା ଭାଗବତ ପରମ୍ପରାର ଜିନିଷ, ତୁଳସୀଙ୍କୁ ପୂଜା କରିବା ପରମ୍ପରାର ଜିନିଷ, ଗୁରୁଙ୍କୁ ପୂଜା ଆମକୁ ଏଇଟା କୁହା ହେଇଛି ଆମେ କରୁଛୁ ବାସ, ଏଇଟା ଆମର ବଳ, ଏଇଟାକୁ ଯିଏ ଯେତେ ମାନନ କରିପାରିଲା ମାନନ ମାନ ହୃଦୟରେ ଯିଏ ଯେତେ ଗ୍ରହଣ କରିପାରିଲା ତାକୁ ସେତେ କୃପା ବଳ ମିଳେ, ଆମେ କହିପାରିବୁ ନା, ଆମେ ସେବା କରୁଛୁ ଭଗବାନ ଖାଉଛନ୍ତି, ପ୍ରଶ୍ନ ପ୍ରଶ୍ନ ପଚାରିବୁ ତୁମେ ଖାଉ ଭଗବାନଙ୍କୁ ରୋଷେଇ କରୁଛ ଭଗବାନ ଖାଉଛନ୍ତି, ମୁଁ କହିପାରିବିନି, ମୋତେ ଗୁରୁ କହିଛନ୍ତି ମୋର ପରମ୍ପରା ହିସାବରେ ମୋର କରୁଛି, ଖାଉଛନ୍ତି ନା, ଏଇଟା କୃଷ୍ଣଙ୍କର କାମ ଗୁରୁଙ୍କର କାମ, ଆମର ବଳ ସବୁ ଏଇଭଳି, ଆମର ବଳ ବୁଦ୍ଧି ଖର୍ଚ୍ଚ କରିକି ଆମେ ନିଜକୁ ନିଜେ ଆନାଲାଇଜ୍ କରିବ ହବନି ମୋର ଏମିତି ହବନି, ଆଜିକାଲି ଯେମିତି ସବୁ ପିଲାମାନଙ୍କ ମୁଣ୍ଡରେ ଏଇଟା କୋଶ୍ଚିନ୍, ସେଇଟା ଆମର ବଳ ନୁହେଁ, ସେଥିପାଇଁ ତୁମେ ଫେଲ୍ ହେଇଯିବ, କାରଣ ତୁମେ ନିଜେ ନିରାଶ ହେଇଯିବ, ସେସବୁ ନିଜ ବୁଦ୍ଧିରେ ନିଜ ବଳରେ ଚାଲିଲା ମଧ୍ୟ ନିରାଶ ହେଇଯିବ, କେବଳ ଆମେ ପରମ୍ପରାକୁ ମାନିକି ଯେତେଦିନ ବଞ୍ଚିପାରିବା ସିଏ ବଞ୍ଚେଇ ବଞ୍ଚେଇବେ ନହେଲେ ନାହିଁ, ସେଥିପାଇଁ ଭଗବାନ ଆଗେ ଶ୍ଳୋକରେ ପରମ୍ପରାଟିକୁ ସ୍ଥାପନ କଲେ, ଯେ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ନିତାଏ ଗୁରୁ ପ୍ରେମାନନ୍ଦେ।